ଏକୋଇଶ ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କରିଥିଲେ, ଆଉ ଦୁଇଟି ଶ୍ଲୋକ ଅଛନ୍ତି ପ୍ରଥମ ଅଧ୍ୟାୟରେ। ତେଣୁ ଗତକାଲି ଆମେ ଶୁଣୁଥିଲେ କିଭଳି ଭାବରେ ସେ କହୁଥିଲେ ସୌନକ ଋଷି ଯେ କଳିମାଗତମ ଆଜ୍ଞାୟ କ୍ଷେତ୍ରେୟସ୍ମିନ୍ ବୈଷ୍ଣବୀ ବୟମ ଆସିନା ଦୀର୍ଘ ଶତ୍ରୀଣ କଥାୟାଂ ସକ୍ଷଣ ହରେ। ତେଣୁ ଆମେ ଏ ବିଷୟରେ ଆଲୋଚନା କରିଥିଲେ ଗତକାଲି। ତେଣୁ ସେ ତାଙ୍କର ଉତ୍ସୁକତା ବ୍ୟକ୍ତ କରୁଛନ୍ତି, ଶୁଣିବା ପାଇଁ କେତେ ଆଗ୍ରହ ତାଙ୍କର ରହିଛି। ଇଏ ହେଉଛି ଆମେ ଆଲୋଚନା କରିଥିଲୁ, ଇଏ ହେଉଛି ଶ୍ରବଣକାରୀର ଯୋଗ୍ୟତା। ସେହିଭଳି ଭାବରେ କୀର୍ତ୍ତନକାରୀର ଯୋଗ୍ୟତା ଆମେ ମଧ୍ୟ ପୂର୍ବରୁ ବର୍ଣ୍ଣନା କରିଥିଲେ। ଇଏ ହେଉଛି ଶ୍ରବଣ ଯେଉଁମାନେ କରିବେ ତାଙ୍କର ଯୋଗ୍ୟତା ହେଉଛି ଏଇଟା, ନହେଲେ ସମସ୍ତେ ଶ୍ରବଣ କରିପାରିବେ ନାହିଁ। ତେଣୁ ଏ ଶ୍ଲୋକଟି ଆମେ ଗତକାଲି ଆଲୋଚନା କରିଥିଲେ। ଏବେ ବାଇଶ ନମ୍ବର ଶ୍ଲୋକରେ କହିବା, ତେଣୁ ତ୍ୱଂ ନ ସନ୍ଦର୍ଶିତୋ ଧାତ୍ରା ଦୁସ୍ତରଂ ନିସ୍ଥିତି ଉର୍ଷତାମ କଳିଂ ସତ୍ତ୍ୱହରଂ ପୁଂସାମ କର୍ଣ୍ଣଧାର ଇବାର୍ଣ୍ଣବମ। ଯେମିତି ଆମର କଥା କୁହାଯାଇଛି, ତଦ୍ବିଧି ପାଣିପାତେନ ପରିପ୍ରଶ୍ନନ ସେବୟା ଉପଦକ୍ଷିଣ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ସେହିଭଳି ଭାବରେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରୁଛନ୍ତି, ଆମକୁ ଶିଷ୍ୟ ବୋଲି ଆପଣ ଗ୍ରହଣ କରନ୍ତୁ। ତ୍ୱଂ ନ ସନ୍ଦର୍ଶିତ ଧାତ୍ରା, ଆପଣ ଯଦି ଭଗବାନ କୃପାରୁ ଆପଣଙ୍କୁ ଆମେ ଯଦି ଆପଣଙ୍କ ଦର୍ଶନ ପାଇନଥାନ୍ତୁ, ସନ୍ଦର୍ଶିତ କେଉଁଠି ସୁତ ଗୋସ୍ୱାମୀ ରହିଥିଲେ, କେଉଁଠି ଏମାନେ ରହିଥିଲେ, କ'ଣ ଠିକ ଫୋନ୍ କରିଥିଲେ ନା କ'ଣ କରିଥିଲେ ନା ଆଗରୁ ଆରେଞ୍ଜମେଣ୍ଟ ହେଇଥିଲା କିଛି ନାହିଁ। ଭଗବାନ ଧାତ୍ରା, ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଉଛି, ଅଚିନ୍ତ କାର୍ଯ୍ୟ ସେ କରିପାରିବେ। ତେଣୁ ଦୁସ୍ତରଂ ନିସ୍ତିତ୍ୟର୍ଷତା, ଏ ଯେଉଁ ଭବସାଗର ରହିଛି କେହି ପାର ହେଇପାରିବେ ନାହିଁ। ଭବସାଗରକୁ ପାର ହେବା ପାଇଁ କଳିଂ ସତ୍ତ୍ୱହରଂ ପୁଂସା, କଳିଯୁଗରେ ଆହୁରି ଅସୁବିଧା ସବୁ ରହିଛି। ତେଣୁ ସତ୍ତ୍ୱହରଂ ଆମର ସବୁ କଳିଯୁଗର ସବୁ ବର୍ଣ୍ଣନା କରାଯାଇଛି, ଆଠଟି ଜିନିଷ କମି କମିକା ଯାଉଛି। ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତ କ'ଣ ତତସ୍ଥାନୁ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବଳିନ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି, ଏ ଆଠଟି ଜିନିଷ କମି କମିକା ଯାଉଛି। ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ, ସ୍ମୃତି, ତେଣୁ ଏ କଥା ସେ କହୁଛନ୍ତି। କଳିଂ ସତ୍ୱ ହରଂ ପୁଂସା, ଆମର ସବୁକିଛି ସେ ହରଣ କରିନେଉଛି, ସତ୍ୱଂ ହରଂ। ତେଣୁ କର୍ଣ୍ଣଧାର ଇବାର ନବ, ଭଗବାନ କୃପାରୁ ଆମେ ଆପଣଙ୍କ ଭଳି ଜଣେ କର୍ଣ୍ଣଧାର ପ୍ରାପ୍ତ ହେଲୁ। କର୍ଣ୍ଣଧାର ଖାଲି ଗୋଟେ ଜଣେ ଗୋଟେ ଉପଯୁକ୍ତ ନୌକା ପ୍ରାପ୍ତ ହେଇଗଲେ ଯେ ସାଗରକୁ ପାର ହେଇଯିବ ତା ନୁହଁ, ଯଦି ଉପଯୁକ୍ତ ନାବିକ ଦରକାର, ଉପଯୁକ୍ତ କର୍ଣ୍ଣଧାର ଦରକାର, ସିଏ ହେଉଛନ୍ତି ଗୁରୁ। ଗୁରୁ କର୍ଣ୍ଣଧାରମ ଏକାଦଶ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ଭଗବାନ ଉଦ୍ଧବଙ୍କୁ, ଗୁରୁ ହେଉଛନ୍ତି କର୍ଣ୍ଣଧାର। ତେଣୁ ଇବାର ନବମ, ଏଇ ଭବସାଗରକୁ ଆପଣଙ୍କ କୃପାରୁ ଆମେ ପାର ହେଇଯିବୁ। ଏଇ ଶ୍ଲୋକଟି ଯେଉଁ କହୁଛନ୍ତି ବାଇଶ ନମ୍ବର ଶ୍ଲୋକ, ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ସେ ଆମେ ଯେଉଁ ଏ ଭବସାଗର ଯେଉଁ ଜାହାଜଟି ପ୍ରାପ୍ତ ହେଇଛେ, ସେ ଜାହାଜଟି କ'ଣ ସେଇଟା ନା ଶ୍ରୀମଦ୍ ଭଗବତ ଗୀତା ବା ଶ୍ରୀମଦ୍ ଭାଗବତମ ରୂପରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କର ବାର୍ତ୍ତା ବା ବାଣୀ। ଭଗବାନ ଏଇ ଆମେ ବାର୍ତ୍ତା ଶୁଣୁଛେ, ଭଗବାନ କଥା ଭଗବତ ଗୀତା ଭାଗବତମରେ ଆମ ପାଇଁ ବହୁତ ଉପଦେଶ ଦିଆଯାଇଛି, ଆମେ କେମିତି ଭବସାଗରୁ ପାର ହେଇପାରିବା। ତେଣୁ ଶ୍ରୀବା ସିଦ୍ଧସ୍ୱାମୀ କହୁଛନ୍ତି, ଅସ୍ମିନ୍ ଚ ସମୟେ ତ୍ୱତ୍ ଦର୍ଶନମ୍ ଦର୍ଶନ ଈଶ୍ୱରଣୈବ ସମ୍ପାଦିତମ୍, ଭଗବାନଙ୍କ ବ୍ୟବସ୍ଥାରେ ସବୁକିଛି ସେ କରିପାରିବେ। ଭଗବାନ କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ। ପରୀକ୍ଷିତ ମହାରାଜ ଯେତେବେଳେ ଆସି ଗଙ୍ଗା ନଦୀ ତଟରେ ଉପସ୍ଥିତ ହେଲେ, ସେତେବେଳେ କେଉଁଠି ଶୁକଦେବ ଗୋସ୍ୱାମୀଙ୍କୁ ଆଗରୁ କୁହାଯାଇନଥିଲା ଆଜ୍ଞା ଆସନ୍ତୁ ଏଠି କଥା ହେବ, ସେ ଆସି ପହଞ୍ଚିଗଲେ କିଭଳି ଭାବରେ, ନାଟକୀୟ ଭାବରେ, ନାଟକୀୟ ଭାବରେ ଆସୁଛନ୍ତି ଉଲଗ୍ନ ଆସୁଛନ୍ତି, ତାଙ୍କର କୌଣସି ଠିକ୍ ଠିକଣା ନାହିଁ, ଏବଂ ତାଙ୍କ ପଛରେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଯାଉଛନ୍ତି, ତାଙ୍କ ପଛରେ ଯାଉଛନ୍ତି, ଭାବୁଛନ୍ତି ପାଗଳ ବ୍ୟକ୍ତି। ଏବଂ ଯେତେବେଳେ ଭଗବାନଙ୍କ ବ୍ୟବସ୍ଥାରେ ଆସି ସେଇଠି ପହଞ୍ଚିଗଲେ, ସମସ୍ତ ମୁନିଋଷିମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ସେଇଭଳି ଭାବ ଏଠି ମଧ୍ୟ ସେଇଆ ହେଲା ଯେ ସୁତ ଗୋସ୍ୱାମୀଙ୍କୁ ଆଗରୁ ଇନଭାଇଟ୍ କରାଯାଇଥିଲା, ଆପଣ ଆସନ୍ତୁ ଆମର କଥା ହେବ ନାହିଁ। ସେମାନେ ଯଜ୍ଞ କରିବା ପାଇଁ ବସିଥିଲେ, ଇଏ ଯାଇ ପହଞ୍ଚିଗଲେ। ଭଗବାନ ବ୍ୟବସ୍ଥା, ଜଣେ ଯେତେବେଳେ ଗୁରୁଙ୍କର ସନ୍ଧାନ ଯିବେ, ଭଗବାନ ତାଙ୍କ ପାଇଁ ଗୁରୁଙ୍କର ବ୍ୟବସ୍ଥା କରିବେ। ଗୁରୁକୃଷ୍ଣ କୃପା ପାଇ ଭକ୍ତିଲତା ବିଜ, ଯେମିତି ଧ୍ରୁବ ମହାରାଜ ଭଗବାନଙ୍କ ସନ୍ଧାନ କ'ଣ ସନ୍ଧାନରେ ଯାଉଥିଲେ, ଏବଂ ଭଗବାନ ତାଙ୍କ ପାଇଁ ନାରଦ ମୁନିକୁ ପ୍ରେରଣ କଲେ। ନାରଦ ମୁନି ସେ ଯାଉଛନ୍ତି ବାଟରେ, ନାରଦ ମୁନି ସେ ଦେଖା ହେଲା। ତେଣୁ ଏହିଭଳି ଭାବେ ଭଗବାନଙ୍କ ବ୍ୟବସ୍ଥା ଆମେ ଚିନ୍ତା କରିପାରିବା ନାହିଁ। ଏଭଳି ଭାବରେ ପ୍ରାଣୀର ମଙ୍ଗଳ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ସିଦ୍ଧର ସ୍ୱାମୀ କହୁଛନ୍ତି, ଅସ୍ମିନ୍ ଚ ସମୟ ତୋ ଦର୍ଶନମ ଈଶ୍ୱରଣୀ ବା ସମ୍ପାଦିତ, ଭଗବାନଙ୍କ ବ୍ୟବସ୍ଥାରେ ଏସବୁ ହେଉଛି। ଆସି ପହଞ୍ଚିଗଲେ ସୁଧ ଗୋସ୍ୱାମୀ ଏବଂ ଇତି ଅଭିନନ୍ଦନ୍ତି, ତାଙ୍କୁ ଅଭିନନ୍ଦନ କରୁଛନ୍ତି। କର୍ଣ୍ଣଧାରୋ ନାଭି କହିବ, କର୍ଣ୍ଣଧାର କହିଲେ ନାଭିକ, ସେ ଜାଣନ୍ତି କେମିତି ପାର କରାଯିବ। ଏ ପ୍ରସଙ୍ଗରେ ଗୋଟେ କଥା ଆସେ, ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କଥାଟି କହନ୍ତି ଯେ ଗୋଟେ ସ୍ଥାନରେ ସେ ଗୋଟେ ବିବାହ ସମ୍ପାଦିତ ହେବ, ନଈ ପାର ହେଲେ ସେ ଯେ ପୁରୁଷ ଲୋକ ସେ କନ୍ୟା ଘରକୁ ଯିବ, ସେଇଠି ବିବାହ କରିବ। ତେଣୁ ସେ ଯେଉଁ ଯେ ବିବାହ କରିବେ, ତାଙ୍କର ପିତାମାତା ଏମାନେ ସବୁ ରହିକରି ବନ୍ଧୁବାନ୍ଧବ ଇତ୍ୟାଦି, ସେ ନାଭିକୁ କହୁଛନ୍ତି ଆମେ ଡବଲ ପଇସା ଦେବୁ, ତୁମେ ରାତାରାତି ନେଇକି ପହଞ୍ଚେଇ ଦେବ, କାରଣ ଲଗ୍ନ ରହିଛି, ସେହି ସମୟରେ ବିବାହ କରିବାକୁ ପଡ଼ିବ। କାହିଁକି ଭଗବାନ 16,100 ରୂପରେ ବିସ୍ତାର କଲେ, ଗୋଟିଏ ଲଗ୍ନ ଥିଲା, ସେହି ଲଗ୍ନରେ ସମସ୍ତଙ୍କୁ ସେ ବିବାହ କରିବେ, ତେଣୁ ନିଜକୁ ବିସ୍ତାର କରିଦେଲେ ଭଗବାନ। ତେଣୁ ନାଭିକମାନେ କହିଲେ ଠିକ୍ ଅଛି, ଡବଲ ପଇସା ମିଳିଲାନି, ଆମେ କରିଦେବୁ, କିଛି ଅସୁବିଧା ନାହିଁ। ତେଣୁ ଖାଇ ପିଇକି ସଞ୍ଚୟ କଲେ, ନାଭିକମାନେ ଚାଲିଛି, ତାଙ୍କର କାତ ମାରିବା ଚାଲିଛି, ଦେହରୁ ଝାଳ ବହିଯାଉଛି। ସକାଳ ହେଲା ବେଳକୁ ଯେଉଁଠି ଛନ୍ତି ସେଇଠି ରହିଛନ୍ତି, ଯେଉଁଠି ଥିଲେ ସେଇଠି ରହିଛନ୍ତି। କ'ଣ ହେଲା ନା, ଯେଉଁ ରହିଛି ଲଙ୍ଗର କାଢ଼ି ନା, ଲଙ୍ଗର ରହିଛି ସେଇଠି, ମରା ଚାଲିଛି କାତ। ଲଙ୍ଗର ହେଉଛି ଆମର ଆସକ୍ତି, 10 ନମ୍ବର ଅପରାଧ, ଆମର ଆସକ୍ତି ତ୍ରୁଟି ନାହିଁ, ଆମେ କ'ଣ ଆଗେଇବା, ଭୌତିକ ଜଗତ, ଭୌତିକ ଜଗତ କେମିତି ପାର ହେବା, ଚିତ୍ ଜଗତ କେମିତି ଯିବା, ଆମର ତ ଲଙ୍ଗର ମାଡ଼ି ହେଇକି ରହିଛି ଏଠି। ତେଣୁ ଯାହା ହଉ, କର୍ଣ୍ଣଧାର ଏଇଭଳି ଭାବରେ କହିବାରୁ ତାପର ଶ୍ଳୋକରେ କହୁଛନ୍ତି, ଏ 6 ନମ୍ବର ଶ୍ଳୋକ, ଏ ଅନ୍ତିମ ଶ୍ଳୋକ, ଏ ଅନ୍ତିମ ପ୍ରଶ୍ନ 23 ନମ୍ବର ଶ୍ଳୋକରେ ଏଇଟା କହୁଛନ୍ତି, ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣ୍ୟେ ଧର୍ମ ବର୍ମଣି ସ୍ୱାଙ୍କାଷ୍ଠା ମଧୁନୋପେତେ ଧର୍ମ କଂ ଶରଣଙ୍ଗତ। ଏ ହେଉଛି ଅନ୍ତିମ ପ୍ରଶ୍ନ, 6 ନମ୍ବର ପ୍ରଶ୍ନ। ବ୍ରୁହି ଯୋଗେଶ୍ୱରେ କୃଷ୍ଣେ, ପ୍ରଭୁ ଆମେ 5ଟି ପ୍ରଶ୍ନ ପଚାରିଛୁ, ଆମେ ଏ 6ଷ୍ଠ ପ୍ରଶ୍ନରେ ମଧ୍ୟ ଉତ୍ତର ଦିଅନ୍ତୁ। ବ୍ରୁହି ଆପଣ କୁହନ୍ତୁ, ଯୋଗେଶ୍ୱର କୃଷ୍ଣେ, ଭଗବାନ ହେଉଛନ୍ତି ଯୋଗେଶ୍ୱର। ଭଗବତ ଗୀତା ଅନ୍ତିମରେ ସଞ୍ଜୟ କହିଲେ, ଯତ୍ର ଯୋଗେଶ୍ୱର କୃଷ୍ଣ, ଯେଉଁ ଯୋଗର ଈଶ୍ୱର ଭଗବାନ କୃଷ୍ଣେ, ଯତ୍ର ଯୋଗେଶ୍ୱର କୃଷ୍ଣେ ବ୍ରହ୍ମଣ୍ୟେ ଧର୍ମ ବର୍ମଣି, ସିଏ ହେଉଛନ୍ତି ବ୍ରହ୍ମଣ୍ୟେ। ବ୍ରହ୍ମଣ୍ୟ ଶବ୍ଦରେ ହେଉଛି କ'ଣ ନା, ଅଦ୍ୱୟ ସତ୍ୟ ବ୍ରହ୍ମ, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ଏ ଅଦ୍ୱୟ ବ୍ରହ୍ମ ଅଦ୍ୱୟ ସତ୍ୟ, ଏ ଧର୍ମ ବର୍ମଣି, ଯଦା ଯଦା ହି ଧର୍ମେଶ୍ୱର ଗ୍ଳାନି ଭବତି ଭାରତ, ଧର୍ମ ସଂସ୍ଥାପନାଥାଏ ସମ୍ଭବାମି ଯୁଗେ ଯୁଗେ, ଧର୍ମକୁ ରକ୍ଷା କରିବା ପାଇଁ ସେ ଆସନ୍ତି ଧର୍ମ ବର୍ମଣି। ଆମେ ଯେ ଯୁଦ୍ଧରେ ଯେଉଁମାନେ ଯୁଦ୍ଧରେ ଯେଉଁମାନେ ସୈନିକମାନେ ଗୋଟେ ପିନ୍ଧନ୍ତି ବର୍ମଣି, କହିଲେ ଏ ଯେଉଁ କେମିତି ତାଙ୍କୁ ଆଘାତ ନ କରିବ ସେଇଟାକୁ ପିନ୍ଧନ୍ତି, ସେଇଟାକୁ କବଚ, ଏମିତି ଧର୍ମ କବଚ, ଭଗବାନ ହେଉଛନ୍ତି ଧର୍ମର କବଚ, ସେ ଧର୍ମକୁ ରକ୍ଷା କରନ୍ତି ଧର୍ମ ବର୍ମଣି। ସ୍ୱାଂ କାଷ୍ଠା ମଧୁନ ପେତେ ଧର୍ମ କଂ ଶରଣଙ୍ଗତ, ସେ ଭଗବାନଙ୍କୁ ଚାଲିଗଲେ ଆମେ କହିଥିଲୁ, ଭଗବାନ ଚାଲିଯିବାର 30 ବର୍ଷ ପରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାଗବତ କହିଥିଲେ, ତାହାର 200 ବର୍ଷର ପରର ଘଟଣା ଏଇଟା। ତେଣୁ ସେ ଭଗବାନ ଚାଲିଗଲେ ତାଙ୍କ ଧାମକୁ ସ୍ୱାଙ୍ଗ କାଷ୍ଠା କାଷ୍ଠାମ କହିଲେ ତାଙ୍କ ସ୍ଥାନକୁ ଚାଲିଗଲେ ଅଧୁନ ବର୍ତ୍ତମାନ ଭଗବାନ ଆଉ ନାହାନ୍ତି ଏଠି ଧରଧାମରେ ତାର ଧର୍ମ କଂ ଶରଣଙ୍ଗତ ଭଗବାନ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି ଭଗବାନ ଚାଲିଗଲେ କିଏ ଧର୍ମକୁ ସ୍ଥାପନ କରିବେ ଧର୍ମ କାହାର ଶରଣରେ ଯାଇଛନ୍ତି ଇଏ ହେଉଛି ଷଷ୍ଠ ଏବଂ ଅନ୍ତିମ ପ୍ରଶ୍ନ ତେଣୁ ଏ ଶ୍ଳୋକରେ ଶିବା ଶ୍ରୀଦର୍ଶନ କହୁଛନ୍ତି ପୁନଃ ପ୍ରଶ୍ନାନ୍ତରଂ ଗୃହୀ ଇଏ ହେଉଛି ଅନ୍ତିମ ପ୍ରଶ୍ନ ଧର୍ମସ୍ୟ ବର୍ମଣି କହିଲେ କବଚ କବଚବତ୍ ରକ୍ଷକେ ରକ୍ଷକେ ଯୁଦ୍ଧରେ ଯେମିତି କବଚ ପିନ୍ଧା ପରିଧାନ କରନ୍ତି କବଚ କହିଲେ ଅସ୍ତ୍ରର ଆକ୍ରମଣରୁ ସେ ରକ୍ଷା ପାଇବେ ସେଥିପାଇଁ କବଚ ଧାରଣ କରନ୍ତି ଆମେ ଗୋଟେ ପ୍ରସଙ୍ଗ ଆସି ମହାଭାରତରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଯୁଦ୍ଧ ମହାଭାରତ ଯୁଦ୍ଧ ଆରମ୍ଭ ହେଉଥିଲା ସେତେବେଳେ କର୍ଣ୍ଣକୁ ଯାଇକରି ଇନ୍ଦ୍ର ମାଗିଲେ କବଚ ତାଙ୍କର କର୍ଣ୍ଣ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର ଏବଂ ଅର୍ଜୁନ ହେଉଛନ୍ତି ଇନ୍ଦ୍ରଙ୍କର ପୁତ୍ର ତେଣୁ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ଯାଇକରି ମାଗିଲେ ଏ କର୍ଣ୍ଣକୁ ମାଗିଲେ କବଚ କବଚ ସୂର୍ଯ୍ୟଦେବ ଦେଇଥିଲେ ତାଙ୍କୁ ରକ୍ଷା କରିବା ପାଇଁ ସେ କିନ୍ତୁ ଦେଇଦେଲେ ସେ କବଚକୁ ଦେଇଦେଲେ କେତେ ଦାନୀ ଦାନବୀର କର୍ଣ୍ଣ ରହିଛି ସେଇଭଳି ଭାବରେ କବଚ ସ୍ୱାଂ କାଷ୍ଠାଂ କହିଲେ ମର୍ଯ୍ୟାଦାମ ସ୍ୱସ୍ୱରୂପଂ ଇତ୍ୟର୍ଥ ଭଗବାନ ତାଙ୍କର ଧାମକୁ ଚାଲିଗଲେ ଶିବା କ୍ରମସନ୍ଦର୍ଭରେ ଶିବା ଯୁବକ ସ୍ୱାମୀ କହୁଛନ୍ତି ସ୍ୱାଂ କାଷ୍ଠାଂ କହିଲେ ଦିଶଂ ନିଜ ନିତ୍ୟ ଧାମ ଇତ୍ୟର୍ଥ ତାଙ୍କର ଯେଉଁ ନିତ୍ୟ ଧାମ ଗୋଲୋକ ବୃନ୍ଦାବନ ସେଇଠୁ ଆସିଥିଲେ ପୁଣି ସେଇଠି ଚାଲିଗଲେ ଆ ଭିତରେ କେତେ ଲୀଳା କରିଦେଲେ 125 ବର୍ଷ ଲକ୍ଷ ଲକ୍ଷ ବର୍ଷ ଏ ଆଲୋଚନା ହେବ ଲୋକମାନେ ତାର ଗୁଣଗାନ କରିବେ ଭଗବାନଙ୍କର ଏଭଳି କଲେ ସେଭଳି କଲେ ପିଲାଦିନରୁ ଆରମ୍ଭ କରି ପୂର୍ବରୁ ମଧ୍ୟ ଜନ୍ମ ହେବା ପୂର୍ବରୁ ମଧ୍ୟ ଦେବତାମାନେ ପ୍ରାର୍ଥନା କରୁଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବୃଷା କବି ପୁରୁଷଂ ପୁରୁଷ ସୁକ୍ତିହୀନ ଉପତସ୍ତେ ସମାହିତ ବ୍ରହ୍ମା ଶିବ ଆଦି ପୃଥିବୀ ଦେବୀ ଗୋଟେ ଗାଭୀ ରୂପ ଧାରଣ କରିକିରି ଯାଇକି ସିନ୍ଧୁ କ'ଣ ସେଇଟା କ୍ଷୀର ସମୁଦ୍ର ନଟିକଟରେ ସ୍ତୁତି କରିଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଆରମ୍ଭ ହେଉଛି ଭଗବାନଙ୍କର ଅବତାରର କଥା ଆରମ୍ଭ ହେଉଛି ଏବଂ ଦଶମ ସ୍କନ୍ଧ 90 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ପୁଣି ଏକାଦଶ ସ୍କନ୍ଧରେ ମଧ୍ୟ ଯେଉଁ 31ଟି ଅଧ୍ୟାୟ ଅଛି ତା ଦେହରୁ ଭଗବାନ ମଧ୍ୟ ସେଥିରେ ଉଦ୍ଧବଙ୍କୁ ଦେଇଛନ୍ତି ଜ୍ଞାନ ଦେଇଛନ୍ତି ଯେମିତି ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ଜ୍ଞାନ ଦେଲେ ତାଠାରୁ ଆହୁରି ଉନ୍ନତ ଜ୍ଞାନ ଦେଲେ ଉଦ୍ଧବଙ୍କୁ ଯୁଗ ଯୁଗ ଧରି ଚାଲିବ ଯୁଗ ଯୁଗ ଧରି ଭଗବାନଙ୍କୁ ଗୁଣଗାନ କରାଯିବ ଭଗବାନ ରାମଚନ୍ଦ୍ର ଚୈତ୍ୟା ଯୁଗରେ ଆସିଥିଲେ ଥରେ ଏ ଯେଉଁ ଗଣ୍ଡଗୋଳ ହେଇଥିଲା ବାବ୍ରି ମସଜିଦ ସମୟରେ ସେହି ସମୟରେ ସମ୍ବାଦପତ୍ର ସାମ୍ବାଦିକମାନେ ପଚାରିଥିଲେ ଜଣେ ସେ ଶିକାର ଯେଉଁ ରହିଛନ୍ତି ଇଏ ରାମଜୀ କେବେ ଆସିଥିଲେ କେବେ ଆସିଥିଲେ କହିପାରିଲି ନାହିଁ ତୃତୀୟ ଯୁଗର ଅନ୍ତିମରେ ଆସିଥିଲେ ତାପରେ କଳିଯୁଗ ଚାଲିଗଲାଣି କଳିଯୁଗ ଏ ସରି ସତୀ ଦ୍ୱାପର ଯୁଗର ତୃତୀୟ ଯୁଗର ଅନ୍ତିମରେ ଆସିଥିଲେ ଭଗବାନ ରାମଚନ୍ଦ୍ର ତାପରେ ଦ୍ୱାପର ଯୁଗ 864,000 ବର୍ଷ ଚାଲିଗଲାଣି ଏବଂ କଳିର ମଧ୍ୟ 5,000 ବର୍ଷ ଚାଲିଗଲାଣି ଅନ୍ତତଃ ପକ୍ଷେ 869,000 ବର୍ଷ ପୂର୍ବେ ଆସିଥିଲେ ଭଗବାନ ଭଗବାନ ଶ୍ରୀରାମ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ ତେଣୁ ଲକ୍ଷ ଲକ୍ଷ ବର୍ଷ ଧରିକିରି ଭଗବାନ ରାମଚନ୍ଦ୍ରର ଗୁଣଗାନ ହେଉଛି କିଏ କହୁନାହାନ୍ତି ହଁ ଏତେ ବର୍ଷ ତଳର କଥା ଆଉ କ'ଣ ଶୁଣିବେ ସବୁ ନୂଆ ଲାଗୁଛି ନୂତନ ଲାଗୁଛି ଏବେ କହିଥିଲେ ନା ଭଗବାନଙ୍କର କଥା ନିତ୍ୟ ନୂତନ ତେଣୁ ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କର ଲୀଳା ଚାଲିଛି ଖାଲି ପୃଥିବୀ ପୃଷ୍ଠରେ ଗାନ ହେଉଛି ତା ନୁହଁ ତ୍ରିଭୁବନରେ ଗାନ ହେଉଛି ଖାଲି ଏଇ ଗୋଟିଏ ବ୍ରହ୍ମାଣ୍ଡ ରହିଛି ତା ନୁହଁ ଏଇଭଳି ଭାବରେ ଅସଂଖ୍ୟ କୋଟି କୋଟି ବ୍ରହ୍ମାଣ୍ଡ ରହିଛି ସବୁ ବ୍ରହ୍ମାଣ୍ଡରେ ଗୁଣ ଗାଁ ସେଥିପାଇଁ ଭଗବାନଙ୍କର ଗୋଟିଏ ନାଁ ହେଉଛି ଉରୁଗାୟ ତାଙ୍କର ଗୁଣ ଯେତେ ଗାନ କଲେ ମଧ୍ୟ ଶେଷ ହେବ ନାହିଁ ଭକ୍ତମାନଙ୍କର କ'ଣ ଆଉ ସେ କହୁଥିଲେ ସେମାନେ ଆନନ୍ଦ ନେବେ ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସମାନ ନିତ୍ୟଙ୍କ ତୁଷ୍ୟନ୍ତି ଚ ରମନ୍ତି ଚ ଭକ୍ତମାନଙ୍କର ଆନନ୍ଦର ବିଷୟ ହେଉଛି ଭଗବାନ କଥା ଯେଉଁମାନେ ଇତର ବିଷୟରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାଙ୍କର କିଭଳି ଭାବର ଅବସ୍ଥା ଆମେ ସେଇଟା ଆମେ କହିବା ନାହିଁ ଭଗବାନ କହୁଛନ୍ତି ଭକ୍ତଙ୍କର ଲକ୍ଷଣ କ'ଣ ନା ସେମାନେ ମୋ ବିଷୟରେ କଥା କହିକି ଆନନ୍ଦିତ ହୁଅନ୍ତି ତେଣୁ ଭଗବାନ ବିଷୟ ଛଡ଼ା ଯେଉଁ ଇତର ବିଷୟ ଆଲୋଚନା ହେଉଛି ସେଥିରୁ ଆମେ ଜାଣିବା ତାଙ୍କର କିଭଳି ଭାବ ସ୍ଥିତି ଆମେ ସେଇଟା କହିବା ନାହିଁ ଯାହାର ଯେତେ ସ୍ଥିତି ଉନ୍ନତ ସେ ସେତେ ଭଗବାନ ବିଷୟରେ ଚିନ୍ତା କରୁଥିବ, ସେ ଆଲୋଚନା କରି ଚାଲିଥିବେ, ଶେଷ ହେବ ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ 125 ବର୍ଷ କାଳ ଲୀଳା କଲେ। ଏ ଲୀଳା 11 ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଦେବତାମାନେ ଯେ ସ୍ତୁତି କରିଛନ୍ତି ଭଗବାନଙ୍କୁ, ପ୍ରଭୁ ଆପଣ 125ଟି ଶରତ ଋତୁ ଅତିବାହିତ କରିଛନ୍ତି, ଆପଣ ଚାହିଁଲେ ଆପଣଙ୍କ ଧାମକୁ ଯାଇପାରନ୍ତି। ତାଙ୍କୁ ଡାକିଥିଲେ ନା, ଦେବତା ବିଦାୟ ଦେବେ। ତେଣୁ ଭଗବାନ କହିଲେ ଠିକ୍ ଅଛି, ମୋର କିଛି କାର୍ଯ୍ୟ ରହିଛି, ଶେଷ କରି ମୁଁ ଯିବି। ଏଇଭଳିଆ କହିବାର ଉଦ୍ଦେଶ୍ୟ ଥିଲା। ଦେବତାମାନେ କହୁଥିଲେ ପ୍ରଭୁ ଆପଣ ଯିବାବେଳେ ଆମ ପଟେ ଟିକେ ଆସିବେ, ଆମ ଗାଁ ପଟେ ଟିକେ ଆସିବେ। ଭଗବାନ ଯେଉଁ ଗଲେ କିଏ ଦେଖିପାରିଲେ? ଶିବ ବ୍ରହ୍ମା ଆଦି ଏମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ କିଏ ଦେଖିପାରିଲେ ନାହିଁ ଭଗବାନ ଯେଉଁ ଯାଉଛନ୍ତି। ଆଜି ପର୍ଯ୍ୟନ୍ତ ମଧ୍ୟ ଭଗବାନ ଯେଉଁ ତିରୋଭାବ କରିଛନ୍ତି ଲୀଳା, ଲୋକମାନେ ବୁଝିପାରୁନାହାନ୍ତି। ଭଗବାନ ଯେଉଁ ଶରୀର ତ୍ୟାଗ କଲେ ବା ଏ ଭୌତିକ ଜଗତରୁ ତ୍ୟାଗ ଛାଡ଼ିକି ଗଲେ, ତାକୁ ମଧ୍ୟ ଲୋକମାନେ ବୁଝିପାରୁନାହାନ୍ତି। କେତେ ପ୍ରକାର ସବୁ ଗୁଜବ ସବୁ ଚାଲିଛି, କେତେ ପ୍ରକାର କଥା ହେଉଛି, ତାଙ୍କ ଶରୀର ରହିଥିଲା ଜଳିଲା ନାହିଁ, ଏଇସବୁ କରିକି ସବୁ କଥା ରହିଛି। ଭାଗବତ 11 ସ୍କନ୍ଧ 31 ଅଧ୍ୟାୟରେ ସେଇଟାକୁ ବର୍ଣ୍ଣନା କରି ଭଗବାନ କେମିତି ଗଲେ ତାଙ୍କ ଧାମକୁ, ଅଦଗ୍ଧା ବୋଲି କୁହାଯାଇଛି। ତାଙ୍କ ଶରୀର କାହିଁକି ସେ ଦଗ୍ଧ କରିବ? ଭଗବାନ ଶରୀର କ'ଣ ଦଗ୍ଧ ହେଇପାରିବ? ନୈନଙ୍କ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଙ୍କ ଦହତି ପାବକ। ଏ ଜୀବମାନଙ୍କ ବିଷୟରେ କଥା କୁହାଯାଉଛି, କ'ଣ ଅଗ୍ନିରେ ସେ ଜଳିବ ନାହିଁ? ଆଉ ଭଗବାନ ଶରୀର, ସଚ୍ଚିଦାନନ୍ଦ ଶରୀର, ଯେଉଁମାନେ ଭଗବାନ ତତ୍ତ୍ୱକୁ ଜାଣନ୍ତି ନାହିଁ ସେମାନଙ୍କ ବହୁତ ପ୍ରଚାର, ସେମାନେ ଏମିତି ହେଲା ସେମିତି ହେଲା। ଭାଗବତ 10 ସ୍କନ୍ଧ 20 ଅଧ୍ୟାୟରେ ଏଇ ବର୍ଷା ଋତୁର ବର୍ଣ୍ଣନା କରାଯାଇଛି। ସେଇଠି ବର୍ଣ୍ଣନା କରାଯାଇଛି କଳିଯୁଗରେ କ'ଣ ନା, କଳିଯୁଗରେ ଜୁଳୁଜୁବିଆ ପୋକଙ୍କର ପ୍ରାଦୁର୍ଭାବ ବେଶୀ, ତମସା ଭାନ୍ତି ନା ଗ୍ରହ। କଳିଯୁଗରେ ଚନ୍ଦ୍ର ଆଉ ତାରା ଏସବୁ ଦେଖାଯିବେ ନାହିଁ, ସନ୍ଧ୍ୟା ହେଲେ ଜୁଳୁଜୁଳିଆ ପୋକଙ୍କର ବହୁତ ରହିଛି। ସେହିଭଳି ଭାବରେ ତଥା ପାପେନ ପାଖଣ୍ଡି ନ ବେଦ ପଢ଼ଉଛ ନା, କଳିଯୁଗରେ ଲୋକମାନେ ଜାଣିପାରିବେ ନାହିଁ ବେଦ। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଷା ଋତୁରେ ବର୍ଣ୍ଣନା କରୁଛନ୍ତି, ତା ଦେହରେ ମଧ୍ୟ ସବୁ ବିଭିନ୍ନ ପ୍ରକାର ଦେଇଛନ୍ତି, ବିଭିନ୍ନ ପ୍ରକାର ଉପଦେଶ ମଧ୍ୟ ଦେଇଛନ୍ତି ଋତୁର ବର୍ଣ୍ଣନାରେ ମଧ୍ୟ। ଆଜି ପ୍ରଭୁ ବହୁତ ସକାଳେ କିଭଳି ଭାବରେ ଋତୁ ସବୁ ଆସୁଛନ୍ତି, ହିରୋ ଆସିବା ପୂର୍ବରୁ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେହି ଋତୁର ବର୍ଣ୍ଣନାରେ ମଧ୍ୟ ବହୁତ ଉପଦେଶ, ପରମାର୍ଥିକ ଉପଦେଶ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ଏଭଳି ସେ ଥିଲେ ତତ୍ତ୍ୱବି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏଇଭଳି ଭାବରେ ସରିଗଲା। ତେଣୁ ଆମେ ଆଉ ଦ୍ୱିତୀୟ ଅଧ୍ୟାୟକୁ ସଂକ୍ଷେପରେ କହିବା, ଆଉ ପରେ ବର୍ଣ୍ଣନା କରିବା ସେଇଟାକୁ। ତେଣୁ ଆମେ ଏଇ ଯେଉଁ 6ଟି ପ୍ରଶ୍ନ ରହିଛି, ସେ ପ୍ରଶ୍ନକୁ ସଂକ୍ଷେପରେ ତାର ଉତ୍ତର ଦେଇକରି ତୃତୀୟ ଅଧ୍ୟାୟକୁ ମଧ୍ୟ ସଂକ୍ଷେପରେ ଭଗବାନ ଅବତାରମାନ ବିଷୟରେ ଏଇ ଯେଉଁ 4ଟି ପ୍ରଶ୍ନର ଉତ୍ତର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ଖାଲି ସଂକ୍ଷେପରେ ଦେଇଦେବା। ଏବଂ 2ଟି ପ୍ରଶ୍ନର ଉତ୍ତର ତୃତୀୟ ଅଧ୍ୟାୟ ଦିଆଯାଇଛି, ସେଇଟା ମଧ୍ୟ ସଂକ୍ଷେପରେ ଦେଇଦେବା, ପୁଣି ତାକୁ ବିସ୍ତାର କରିବା। ଇଏ ହେଉଛି ନିୟମ। 3ଟି ଶ୍ଳୋକରେ ଭଗବାନ ସବୁ ହେଡ଼ଲାଇନ୍ ଯେଉଁ ରହିଛି ନ୍ୟୁଜ୍, ପ୍ରଥମେ ହେଡ଼ଲାଇନ୍, ତାପରେ ଡିଟେଲ୍ସ, ତାପରେ ହେଡ଼ଲାଇନ୍। ସେହିଭଳି ଭାବରେ ଭାଗବତରେ ମଧ୍ୟ ଆପଣ ଦେଖିବେ, ପ୍ରଥମେ 3ଟି ଶ୍ଳୋକରେ ସବୁ କଥା କହିଦେଲେ ସଂକ୍ଷେପରେ, ତାହାକୁ ବିସ୍ତାର କଲେ ପ୍ରଥମ ସ୍କନ୍ଧଠୁ ଆରମ୍ଭ କରିକରି 12ସ୍କନ୍ଧ ପର୍ଯ୍ୟନ୍ତ। 12ସ୍କନ୍ଧ 12ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ସୁତ ଗୋସ୍ୱାମୀ ସେଟାକୁ ବର୍ଣ୍ଣନା କରିବେ କିଭଳି ଭାବରେ। ପୁଣି ଭାଗବତ କ୍ରମ, ଏଇ ଭାଗବତ କ୍ରମ ଆମେ ଗୋଟେ ତିଆରି କରିଥିଲୁ, ଭକ୍ତମାନେ ସବୁ ନେଇଥିଲେ, ସବୁ ଅଧ୍ୟାୟରୁ ଗୋଟେ ଗୋଟେ ଇମ୍ପୋର୍ଟାଣ୍ଟ ଶ୍ଳୋକ ନେଇ ଆମେ ସେଟା କରିଥିଲୁ। ସେଦିନ ମଧ୍ୟ ଆମେ କହିଛୁ 6ଟି ପ୍ରଶ୍ନରେ ସେଠି କୁହାଯାଇଛି। ତେଣୁ ଏଇ ଯେଉଁ ପ୍ରଥମ ପ୍ରଶ୍ନ ହେଲା କ'ଣ ନା, ତତ୍ର ଯଶାଯୁଷ୍ମନ୍ 1-1-9 ତତ୍ର ଯଶାଯୁଷ୍ମନ୍ ଭବତାଂ ଯଦ୍ ବିନିଶ୍ଚିତମ୍ ପୁଂସାମେକାନ୍ତଦ ଶ୍ରେୟ ତନ୍ନ ସଂସ୍ଥିତ ମରସି। ଆମେ ପୂର୍ବରୁ ଆଲୋଚନା କରିଚାଲିଛେ, ତେଣୁ ଏଇଟାକୁ ବିସ୍ତାର ଭାବରେ କହିବା ନାହିଁ ପ୍ରଶ୍ନକୁ। ଏବଂ 2ଟି ଶ୍ଳୋକରେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି, 1-1-11 ମଧ୍ୟ ସେଇଟା ପଚାରିଛନ୍ତି, ଭୂରିଣୀ ଭୂରି କର୍ମାଣି ଯତ୍ ଶାସ୍ତ୍ର ସାରମ ଜନାତ୍ମା ସୁପ୍ରସିଦ୍ଧତି। ଏଇ 2ଟି ପ୍ରଶ୍ନର ଉତ୍ତର ଗୋଟିଏରେ ଦେବେ ସୁତ ଗୋସ୍ୱାମୀ। ପ୍ରଥମେ ସେ ଗୁରୁଦେବଙ୍କୁ ଏବଂ ଭଗବାନଙ୍କୁ ପ୍ରଣାମ କରି 3ଟି ଶ୍ଳୋକରେ ମଙ୍ଗଳାଚରଣ କରିବେ, ପ୍ରଥମ ସ୍କନ୍ଧ 2ତୀୟ ଅଧ୍ୟାୟରେ ଆସିବେ ସେ କଥା। ତାପରେ ସୌନକ ଋଷିଙ୍କର ପ୍ରଶ୍ନକୁ ପ୍ରଶଂସା କରିଥିବେ। ଏ ପ୍ରଶ୍ନ ହେଉଛି ଏତେ ଆମେ କହିଥିଲୁ ସେଦିନ ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ତେଣୁ ତାକୁ ପ୍ରଶଂସା କରିବେ। ଏ ପ୍ରଶ୍ନ ପଚାରିବାରୁ ଆଜି ପ୍ରଭୁ ଆମକୁ କହିବାରୁ ଆମେ ଏଇଟା କହିଲେ, ସେ ଯଦି ନ କହିଥାନ୍ତେ ଆମେ କ'ଣ କହିଥାନ୍ତେ ନା କ'ଣ, ମୁଁ ଚିନ୍ତା କରିନଥିଲି। ତେଣୁ ତାଙ୍କର ସେଇଭଳି ଭାବରେ ଆଗ୍ରହ ହେଲା, ସେ କହିବାରୁ ଆମେ ଏଇଟା ଚିନ୍ତା ମୁଁ ଚିନ୍ତା କରିନଥିଲି କହିବେନି। ସେଇଭଳି ଭାବେ ପ୍ରଶ୍ନ ନ ପଚାରିଲେ କିଏ ଉତ୍ତର ଦେବ, ପ୍ରଶ୍ନ ସେଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସୁଖଦେବ ଗୋସ୍ୱାମୀ ମଧ୍ୟ ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କୁ ପ୍ରଶଂସା କରିବେ, ଭରିଆନ୍ ଏ ସେତେ ପ୍ରଶ୍ନ, ପ୍ରଶ୍ନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଶ୍ରୋତା ନାହାନ୍ତି ଆଉ ବକ୍ତା କାହାକୁ କହିବେ। ଆମେ ପିଲାଦିନେ ସ୍କୁଲରେ ପଢ଼ୁଥିଲା ବେଳେ ଆମେ ବାଲିକୁଦା ଆମର ଗଦେଇଗିରି ପାଖରେ ଆମର ରହିଛି ଗ୍ରାମ, ତେଣୁ ଆମେ ଯେତେବେଳେ ସ୍କୁଲକୁ ଯାଉଥିଲୁ ଫେରୁଥିଲୁ ବାଟରେ ଗୋଟେ ଗ୍ରାମ ଅଛି, ସେଠି ଜଣେ ବ୍ୟକ୍ତି କ'ଣ କରୁଥିଲା, ସିଏ ଜଣେ ପଲିଟିସିଆନ ହେବା ପାଇଁକିରି ସେ ସବୁ ବକ୍ତୃତା ଦେଉଥିଲେ। ସିଏ ମାନେ ମେନ୍ ରୋଡ଼ରୁ କେତେ ବାଟ ଦୂରରେ ପାଖା ଆଧା ହାଫ୍ କିଲୋମିଟର ଦୂରରେ ତାଙ୍କ ଘର ହେବ, ସେ କିନ୍ତୁ ଏଭଳି ଭାବରେ ବକ୍ତୃତା ଦେଉଥିବେ ଆମକୁ ଶୁଭୁଥିବ। ଏ ପ୍ରାକ୍ଟିସ୍ କରୁଥିଲେ, ପ୍ରାକ୍ଟିସ୍ କରୁଥିଲେ କେମିତି ଆମେ ବକ୍ତୃତା ଦେବା, ପଲିଟିସିଆନ ହେବା ବକ୍ତୃତା ଦେବା, ତେଣୁ ପଲିଟିସିଆନ ହେବା ପାଇଁ ସେ କେତେ ଚେଷ୍ଟା କରୁଥିଲେ। ମୁଁ ମଝିରେ ଚିନ୍ତା କରେ ମଝିରେ ମଝିରେ ଯଦି ସେତିକି ଚେଷ୍ଟା କରିଥାନ୍ତି ଭଗବାନ ଭକ୍ତ ହେବା ପାଇଁ ତାଙ୍କ ଜୀବନ ଧନ୍ୟ ହେଇଯାଇଥାନ୍ତି। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ରହିଛି ଯେଉଁ କ'ଣ ଯେଉଁ କଥା, ହଁ ସେ ସେ କିଛି କାହାକୁ କହୁନଥିଲେ, ଶୂନ୍ୟରେ କହୁଥିଲେ, ପ୍ରାକ୍ଟିସ୍ କରୁଥିଲେ କେମିତି କୁହାଯିବ, ପଲିଟିସିଆନ ମାନେ କେମିତି କଥା କହିବେ ସେଇଟା ସେ କହୁଥିଲେ। ତାହେଲେ ଗୋଟେ ରାଜନୀତିକ ନେତା ହେବେ ଏଥିପାଇଁ କେତେ ଚେଷ୍ଟା କରିଥିଲେ ସେ, କିନ୍ତୁ ଭଗବାନ କଥା କୁହାଯିବନି କାହାକୁ। ଆମର ନିୟମ ହେଉଛି କ'ଣ ନା, ଜଣେ ଯଦି ବକ୍ତା ଅଛନ୍ତି ଶ୍ରୋତା ଅଛନ୍ତି ତାହେଲେ ବକ୍ତା କହିବେ, ଯଦି ଉନ୍ନତ ବକ୍ତା ନାହାନ୍ତି ତାହେଲେ ସେ ନିଜେ କହିବେ ଅନ୍ୟମାନେ ଶୁଣିବେ, ଏବଂ ଯଦି କେହି ବକ୍ତା ନାହାନ୍ତି କି ଶ୍ରୋତା ନାହାନ୍ତି ସେ ଶୂନ୍ୟରେ କହିବେ ନାହିଁ, ସେ ସ୍ମରଣ କରିବେ, ଶ୍ରବଣଂ କୀର୍ତ୍ତନଂ ସ୍ମରଣଂ, ସ୍ମରଣ କରିବେ ଭଗବାନ କଥା। କେହି ନାହାନ୍ତି ଆଉ ଭଗବାନ କଥା ସେ ଚିନ୍ତା କରିବେନି ନା, ସ୍ମରଣ କରିବେ। ସ୍ମରଣ ପ୍ରହ୍ଲାଦ ମହାରାଜ ହେଉଛନ୍ତି ସ୍ମରଣର ଆଚାର୍ଯ୍ୟ, ସ୍ମରଣ କରୁଥିଲେ ପିଲାଦିନରୁ, ମାଆଙ୍କ ଗର୍ଭରେ ଥିଲାବେଳେ ମଧ୍ୟ ସେ ଏ ଆରମ୍ଭ କରିଥିଲେ ଭକ୍ତି, ନାରଦ ମୁନି ତାଙ୍କୁ ଶିକ୍ଷା ଦେଇଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏ ଦ୍ୱିତୀୟ ଅଧ୍ୟାୟ 6 ନମ୍ବର, ସେଥିପାଇଁ ଯେଉଁମାନେ ପ୍ରଶ୍ନ ପଚାରନ୍ତି ତାଙ୍କୁ ପ୍ରଶଂସା କରାଯାଏ, ସୁଯୋଗ ଦେଲେ, ସୁଯୋଗ ଦେଲେ ଆଜି ପ୍ରଭୁ ଆଜି ଆମେ ନ ଦେଇଥାନ୍ତେ ଆମେ ଏତେ କଥା କହିନଥାନ୍ତି, ଆମେ ଆମର ଅନ୍ୟ ପଢ଼ାପଢ଼ି କରିଥାନ୍ତୁ। ଯାହା ହେଉ ସେ ସୁଯୋଗ ଦେବାରୁ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ଆମକୁ କହିବାକୁ ସୁଯୋଗ ମିଳିଲା, ପୁଣି ଆଉ ଗୋଟେ ମଧ୍ୟ ଏକ୍ସଟେନ୍ସନ୍ ମିଳିଲା ଆମକୁ, ଆମେ କହିବା 3ରୁ ଆମେ କଥା କହିବା 16 ତାରିଖ ପର୍ଯ୍ୟନ୍ତ, ଏଇ ଶେଷ ହେବା ପର୍ଯ୍ୟନ୍ତ, ପୁରୁଷୋତ୍ତମ ମାସ ଶେଷ ହେବା ପର୍ଯ୍ୟନ୍ତ ଏଇ 2ଟି ଅଧ୍ୟାୟ କହିବା, ଆମକୁ ସୁଯୋଗ ମିଳିଲା। ଯେଉଁମାନେ ବକ୍ତାଙ୍କୁ ଯେତେବେଳେ ସୁଯୋଗ ଦିଆଯାଏ କଥା କହିବା ପାଇଁ ସେଥିରେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି, କିନ୍ତୁ ବ୍ରାହ୍ମଣମାନଙ୍କୁ ଯେତେବେଳେ ସୁଯୋଗ ମିଳେ କିଛି ଖାଦ୍ୟ ମିଳିବା ପାଇଁ ସେ ବହୁତ ଆନନ୍ଦିତ ହୁଅନ୍ତି। ସେଇଭଳି ଭାବେ କ୍ଷତ୍ରିୟ ମହାନଙ୍କୁ ଯଦି ଲଭନ୍ତେ କ୍ଷତ୍ରିୟ ଲଭନ୍ତେ ସୁଖୀନ ପାର୍ଥ, କ୍ଷତ୍ରିୟମାନେ ଏଇଭଳି ଯେଉଁ ଯୁଦ୍ଧ ପ୍ରାପ୍ତ ହୁଅନ୍ତି ସେମାନେ ଆନନ୍ଦିତ ହୁଅନ୍ତି। ଅର୍ଜୁନ ପଚାରିଲେ କେମିତି ଏମାନେ ସୁଖୀ ସେମାନେ ହେଇପାରିବେ, ତେଣୁ ଭଗବାନ ତାର ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ଯେଉଁ ସବୁ ପ୍ରଶ୍ନ କରିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେଉଁ ଯୁକ୍ତି କରିଛନ୍ତି ତାକୁ ସବୁ ଖଣ୍ଡନ କରିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସବୁ ଖଣ୍ଡନ କରିଛନ୍ତି। ତୁମେ ଅଶୁଚ୍ୟାନନ ସ୍ୱଚ୍ଛ ପ୍ରଜ୍ଞାବାଦ ସେ ଗତାଶୁ ନ ଗତାଶୁ ନାମ ସୂଚନ୍ତି ପଣ୍ଡିତା, ତୁମେ ବହୁତ ପଣ୍ଡିତ ଭଳି କଥା କହୁଛ କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ସେମାନେ ସେ ବିଷୟରେ ଚିନ୍ତା ତୁମେ ସେଇଟା କରୁନା, ପଣ୍ଡିତ ଭଳି କହୁଛ। ମୂର୍ଖମାନେ ଅର୍ଜୁନଙ୍କ ପ୍ରଶ୍ନକୁ ପ୍ରଶଂସା କରନ୍ତି, କହନ୍ତି ଭଗବାନ ତାଙ୍କୁ ଉସ୍କେଇଲେ ଯୁଦ୍ଧ କରିବା ପାଇଁ, ଅର୍ଜୁନ ଚାହୁଁନଥିଲେ, କିନ୍ତୁ ଅର୍ଜୁନ ଯେ ଲାଷ୍ଟକୁ କ'ଣ କହିଲେ ସେଇଟା ସେ ଜାଣିନାହାନ୍ତି। ଅର୍ଜୁନ ଲାଷ୍ଟକୁ କହିଲେ ନଷ୍ଟ ମୋହ, ମୁଁ ମୋହର ବଶବର୍ତ୍ତୀ ଏଇସବୁ କହୁଥିଲି, ମୋର ସେଇଟା ମୋହ ଦୂର ହେଇଗଲା ପ୍ରଭୁ, କରି ସେ ବଚନମ ଦେବ, ଏଇଟା ମୂଳରୁ କରିବା କଥା, କିନ୍ତୁ ଭଗବାନଙ୍କ ଇଚ୍ଛାରେ ତାଙ୍କର ବିଷାଦ ହେଇଗଲା, ଯାହାଫଳରେ କି ମାନବ ସମଗ୍ର ମାନବ ସମାଜର କଲ୍ୟାଣ ହେବ। ଗୀତା ଗଙ୍ଗୋଦକ ପ୍ରଭୁ ଆମର ଶଙ୍କରାଚାର୍ଯ୍ୟ କହୁଛନ୍ତି କଥା, କ'ଣ ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା सकृदपि जेन मुरारे समर्चा क्रियते तस्य जमीन न चर्चा। चुंद भागवत पंचम स्कंदे गोटे श्लोक अच्छा पंचम स्कंद तृतीय स्कंद पंचम अध्याय मार्गंदी जति मुखपद्म निडे से श्लोक भाष्य प्रभुपाद महाराज ये उद्धार करमें जदि भगवद गीता किंचित अधिता आम भगवद गीता कह पुरुषोत्तम मास पुरुषोत्तम विभाग पंदर अध्याय पुरुषोत्तम विभाग आम गत वर्ष प्रभु नथिले तेणु आम ये पुरुषोत्तम विभाग सबुद पाठ करूँ पंदर अध्याय तेणु ये रही भगवद गीता को किंचित अधिता गोटे श्लोक हो भगवद गीता किंचित अधिता गंगा जल लभ कणिका पीता गोटे कणिका मध्य गंगा जल जी आम पान करवा एवं सकृत पिजन मुरारी समर्चा भगवान मुरारी गोटे थर मध्य भगवान अर्चना करवा पूजा करवा प्रिय चेतस जमेन चर्चा जम ताक छाड़े देखिए जन कहते आम जम विचार कर सुविधा प्रभु कहते सका क्रिय तस् जमेन चर्चा जम दे कड़ा अर्डर दे दी इमरजेन्सी नुआ अर्डर देने अर्डिनान्स नुआ अर्डिनान्स जारी है ष्ठ स्कंद तृतीय अध्याय से कौन जमदूत मान को आज नुआ अर्डर शुण या रिभाइज अर्डर तेणु आम कह उद्देश्य था प्रभु को से धन्यवाद अर्पण करवा आमको सुजोग दे आम कथ कौ से ना आम कही ना तेणु से वक्ता मैंने श्रोता प्रथम प्रशंसा करती सुखदेव गोसाई परीक्षित महाराज जो प्रश्न पचारे सुखदेव गोसाई एभली अभिभूत हो गले से कौन से मंगलाचरण कले ना भरियान ये सीधे प्रश्न कहीं राम को करदे अवश्य आम शिशु मंदिर राधाकुंद साई महाराज कहती ये आवश्यकता ना भी कहते कि बर्तमान सुत गोसाई कह मंगलाचरण करेंगे तीनोट श्लोक मंगलाचरण करेंगे सबु ग्रंथर आरंभ में मंगलाचरण रही चैतन्य चरितामृत आरंभ में मंगलाचरण चौदहटी श्लोक में मंगलाचरण कर कृष्णदास कविराज गोस्वामी तेणु ये जो रही प्रथम प्रशंसा कर गोटे श्लोक कृषि पुंसा पर धर्म जत भक्तिर दक्ष दे अहैतुकी अप्रत्यता जयात्मा सुप्रसिद्धति प्रथम स्कंद द्वितीय अध्याय छः नंबर श्लोक ये कहुम ये आलोचना करवा खाली संक्षेप कहचे ये हूँ दुईट प्रश्न उत्तर ये श्रेष्ठ धर्म जहाँफल कि आत्मार आनंद प्राप्त हे आत्मा से प्रभुपाद महाराज कहते भगवद गीता जो शेष होती भागवत से आरंभ होती भगवद गीता अंतिम भगवान कहले सर्वधर्म परित्यज्य सुत गोस्वामी मत से कहले सर कौन परधर्म श्रेष्ठ धर्म होता भगवान शरण में जवा श्रेष्ठ धर्म विभिन्न धर्म रही भगवद गीत अनेक धर्म विषय वर्णना कले तेणु आम शिशु गौरवंद से महाराज कहते जदि आम जड़े आम जड़े सेवक को कहवा जाओ तुम मार्केट रू या आण जो सी जाऊ ना तुम ये आण आरटा आईटा ना से आ जाऊ ना ये आण तेणु से चिंता कर कौटा मुझे यहीटा कही सहीटा कही ना जो लास्ट अर्डर पूर्व पर मध्य परबड़िया चैतन्य चर्चा मध्य चैतन्य महाप्रभु कहते यहाँ मुसलमान मानक जो रही काजी सहित आलोचना करान भगवान रूप वर्णना कर श्याम कलेवर तिह श्याम कलेवर ये सब वर्णना कुरान रही कि महाप्रभु कहले तुम पंडित मानक ज्ञान ना पूर्व पर विधि मध्य परबड़िया पूर्वर यह कह भगवान रूप कौन भगवान रूप ना तेणु से कौन कौन सी रूप ना मायावाद मायावाद से भगवान कौन सी रूप ना आम हूँ मायावाद विरुद्ध युद्ध घोषणा करगवान रूप वर्णना कर कुरान कई आम सनातन गोस्वामी रूप रचना कर सुंदर भाव से रही कि भाव भगवान रूप रही श्याम पढ़ेबर सब रही कि जापारे कौटा ठीक कौटा ग्रहण करवा तेणु महाप्रभु से कहले पूर्व पर विधि मध्य पर बलिवान प्रथम गोटे कहगला तापर जो कहगला लेटेस्ट अर्डरटा से कार्य कर पूर्व अर्डरटा से सुपरसिडेड होगा काम दब ना ये जापारती ना महाप्रभु ये कहले ତେଣୁ ପରଧର୍ମ କହିଲେ ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। ତୃତୀୟ କୋଶ୍ଚିନ୍ ହେଉଛି ସୁତ ଜାହାନାସି ଭଦ୍ରମ ତେ ବସୁଦେବ ଦେବକ୍ୟ ଜାହାତ ଦଶ୍ୟ ଚିକିତ୍ସା, ଏ ତୃତୀୟ ପ୍ରଶ୍ନ। ତେଣୁ ଏହି ପ୍ରଶ୍ନର ଉତ୍ତରରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 29 ଶ୍ଳୋକରେ ସେଇଟା କୁହାଯାଇଛି। ଦ୍ୱିତୀୟ ଅଧ୍ୟାୟରେ 29 ଶ୍ଳୋକରେ ସେଇଟା କହୁଛନ୍ତି କ'ଣ, ଏ ତିନି ଚାରୋଟି ଶ୍ଳୋକ ମିଶିକି ରହିଛି ନା 29 ମିନିଟ 30 ନମ୍ବର ଶ୍ଳୋକ କ'ଣ ସେଇଟା, ଏ ତିନି ଚାରୋଟି ଶ୍ଳୋକ ଏକାଥରେ ଅନ୍ୱୟ ହେଇଛି। ସ ଏବେଦଂ ସଷଟ ଜାଗ୍ରେ ଭଗବାନ ଆତ୍ମାୟା ସଦସତ୍ ରୂପୟା ଚାସୌ ଗୁଣମୟା ଗୁଣ ବିଭୁ। ତିନୋଟି ଚାରୋଟି ଶ୍ଳୋକ ମିଶିକିରି କୁହାଯାଇଛି, ଗୋଟିଏ ଥର ଅନ୍ୟ ହେବ, ଚାରୋଟି ଶ୍ଳୋକରେ କୁହାଯାଇଛି। ଆମେ କହି ଆଲୋଚନା କରିବା, ଏଇଟା ହେଉଛି ଉତ୍ତର 1-2-30 କେଉଁ କେଉଁ ବହିରେ ଟିକେ ଏପଟ ସେପଟ ରହିଛି ଶ୍ଳୋକ ସଂଖ୍ୟା। ଚତୁର୍ଥ କୋଶ୍ଚିନ୍ ହେଲା କ'ଣ, ତସ୍ୟ କର୍ମାଣି ଉଦାହରଣ, ଏ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 17 ଶ୍ଳୋକ। ତୃତୀୟ ପ୍ରଶ୍ନ ହେଉଛି 1-1-13, ତାର ଉତ୍ତର ହେଉଛି 1-2-30। ଚତୁର୍ଥ ପ୍ରଶ୍ନ ହେଉଛି 1-1-17, ତସ୍ୟ କର୍ମାଣି ଉଦାହରଣ, ତାର ଉତ୍ତର ଦେଲେ ସେଇଥିରେ ଆସିବ, ତାର ଉତ୍ତର ମଧ୍ୟ ସେଇଥିରେ ରହିଛି। ଯେମିତି ଦୁଇଟି ପ୍ରଶ୍ନର ଗୋଟିଏ ଉତ୍ତର, ଏଇଟା ମଧ୍ୟ ଏଇ ଦୁଇଟି ପ୍ରଶ୍ନ ମଧ୍ୟ ଗୋଟିଏ ଉତ୍ତର, ତିନି ଚାରୋଟି ଶ୍ଳୋକ ମିଶିକି ରହିଛି, ତେଣୁ ତାର ଉତ୍ତର ମଧ୍ୟ ସେଇଥିରେ ଆସିବ। ଏବଂ ପଞ୍ଚମ ପ୍ରଶ୍ନ ହେଉଛି କ'ଣ, 1-1-18 ସେଇଟା କୁହାଗଲା, ସୌନବୃଷି କହୁଛନ୍ତି ଅଥା ଖାଇ ହରଡ୍ ଧିମନ୍ ଅବତାରା କଥା ଶୁଭା, ଅବତାର ମାନଙ୍କୁ ବିଷୟରେ କହିଲେ କୁହନ୍ତୁ, ତେଣୁ ତାହାର ଉତ୍ତର ତୃତୀୟ ଅଧ୍ୟାୟରେ ଆସିବ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 22 ଅବତାର ମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ, 22 ଅବତାର, 22 ଅବତାର ବିଷୟରେ ଆମେ ଖାଲି ସଂକ୍ଷେପରେ ଟିକେ କହିଦେବା, କାରଣ ଅବତାର ମାନଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ପବିତ୍ର ହେଇଯିବା। ତେଣୁ ଆମେ ଥରେ ଗୋଟେ କେଉଁଠି କହିଥିଲୁ, ଗୋଟେ ଜାଗାରେ ଆମେ ସନ୍ଧ୍ୟାବେଳେ ଗୋଟେ ପ୍ରୋଗ୍ରାମ କରୁଥିଲା ବେଳେ ସେ ପଚାରିଥିଲେ ଅବତାର ମାନଙ୍କ ବିଷୟରେ, ଯେଉଁଠି କହିଥିଲେ 22 ଅବତାର, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ, ଆମେ ଯେଉଁ ରହିଛନ୍ତି ଜୟଦେବ ଗୋସ୍ୱାମୀ ଗୀତଗୋବିନ୍ଦରେ 10 ଅବତାର କହିଛନ୍ତି, କିନ୍ତୁ ଅନେକ ଅବତାର ଅଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ 22 ଅବତାର ବିଷୟରେ ବର୍ଣ୍ଣନା କଲେ। ଏ 5-6 ଏଇ ଦୁଇଟି ଶ୍ଳୋକକୁ ଉତ୍ତର ଆସିବ, ଦୁଇଟି ପ୍ରଶ୍ନର ଉତ୍ତର ଆସିବ ତୃତୀୟ ଅଧ୍ୟାୟରେ। ତୃତୀୟ ଅଧ୍ୟାୟରେ 22 ଜଣଙ୍କ ଅବତାର ବିଷୟରେ କହିଛନ୍ତି, କ'ଣ କ'ଣ ସିଏ ନା, ପ୍ରଥମ ଅବତାର ହେଉଛନ୍ତି କିଏ ନା କୁମାର, ଚାରି କୁମାର, ବ୍ରହ୍ମାଙ୍କର ଚାରି ପୁତ୍ର, ସନାତନ ସନାତନ ସନାତ କୁମାର, ସେଇ ଯେଉଁ ସନାତନ ସିଏ ଆସିଛନ୍ତି ମହାପ୍ରଭୁଙ୍କର ପାର୍ଶ୍ୱଦ ରୂପରେ ଆସିଛନ୍ତି, ସନାତନ ଗୋସ୍ୱାମୀ ସନାତନ, ଏବଂ ଭାଗବତମରେ ଦେଇଛନ୍ତି ଟୀକା ବୃହତ ବୈଷ୍ଣବ ତୋଷଣୀ। ଆମେ ସବୁଦିନେ ପ୍ରାୟ ସନାତନ ଗୋସ୍ୱାମୀଙ୍କ ଟୀକାକୁ ଉଦ୍ଧାର କରୁଛେ, ଜୟ ଶ୍ରୀ ସୀତାରାମ ହନୁମାନ ଯୋଉ କି। ଦ୍ୱିତୀୟ ଅବତାର ହେଉଛନ୍ତି ଶୁକରଦେବ, ଶୁକରଦେବ ଦୁଇଥର, ତୃତୀୟ ସ୍କନ୍ଧ 13-19 ଏ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଶୁକରଦେବ ଦୁଇଥର ଆସିଛନ୍ତି ଏବଂ ବରାହଦେବ ଆସିକରି ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ, ଉଦ୍ଧାର କରିଥିଲେ, ଏ ଦ୍ୱିତୀୟ ଅବତାର। ତୃତୀୟ ଅବତାର ହେଉଛନ୍ତି କିଏ, ନାରଦ ମୁନି, ଆମର ସମ୍ପ୍ରଦାୟର ଆଚାର୍ଯ୍ୟ ନାରଦ ମୁନି। ଏବଂ ଚତୁର୍ଥ ଇଏ ହେଉଛନ୍ତି ଭଗବାନଙ୍କ ଭକ୍ତିର ଅବତାର, ନାରଦ ମୁନି ବ୍ରହ୍ମାଙ୍କର ପୁତ୍ର। ଚତୁର୍ଥ ଅବତାର ହେଉଛନ୍ତି କିଏ, ଆଉ ଜଣେ ଅବତାର ନାରାୟଣ, ନରନାରାୟଣ, ବର୍ତ୍ତମାନ ଚାଲିଛି ତାଙ୍କ ତପସ୍ୟା ବଦ୍ରିନାଥରେ, ନରନାରାୟଣ। ଏବଂ ଆପଣ ଖାଲି ହିସାବ କରି, ମୁଁ ଆଉ ଗଣିପାରୁନି ସେଇଟା କେତେ ହେଉଛି। ତାପରେ ଆସୁଛନ୍ତି କପିଳଦେବ, ଭଗବାନ କପିଳ। ତୃତୀୟ ସ୍କନ୍ଧ 25-33 ଏ 9 ଅଧ୍ୟାୟରେ ମା ଦେବଭୂତିଙ୍କୁ ସାଂଖ୍ୟ ଯୋଗ ବର୍ଣ୍ଣନା କରିଛନ୍ତି, କପିଳ ଦେବ ଭଗବାନ କପିଳ। ଏଥିରେ ତୃତୀୟ ଅଧ୍ୟାୟରେ ସଂକ୍ଷେପରେ କୁହାଯାଇଛି, କିନ୍ତୁ ଅନ୍ୟାନ୍ୟ ବିଭିନ୍ନ ପର ଅଧ୍ୟାୟ ମାନଙ୍କରେ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏବଂ ତାପରେ ଆସିଲେ କିଏ ନା ଦତ୍ତାତ୍ରେୟ, ଦତ୍ତାତ୍ରେୟ ହେଉଛନ୍ତି ଅତ୍ରି ଏବଂ ଅନୁସୂୟାଙ୍କ ପୁତ୍ର, ଇଏ ହେଉଛନ୍ତି ଅତ୍ରି ଏବଂ ଅନୁସୂୟା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ସେ ପ୍ରଜା ସୃଷ୍ଟି କରିବା ପାଇଁ ତପସ୍ୟା କରୁଥିଲେ, ଭଗବାନ ପ୍ରାର୍ଥନା କରୁଥିଲେ, ଭଗବାନ ଆସି ତିନି ରୂପରେ ଆବିର୍ଭାବ ହୋଇଥିଲେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, ତେଣୁ ତିନି ଜଣଙ୍କୁ କହିଲେ ମୋର ପୁତ୍ର ହୁଅନ୍ତୁ ବୋଲି। ତେଣୁ ତିନି ପୁତ୍ରର ଅଂଶରେ ତିନି ଜଣ ତାଙ୍କର ପୁତ୍ର ଆସିଥିଲେ, ବ୍ରହ୍ମାଙ୍କର ଅଂଶରେ ଆସିଥିଲେ ସୋମ ଚନ୍ଦ୍ରଦେବ, ଏବଂ ଶିବଜୀଙ୍କ ଦ୍ୱାରା ଆସିଥିଲେ ଦୁର୍ଭାଷା। ଏବଂ ବିଷ୍ଣୁଙ୍କର ଆଶ୍ରୟ ଦତ୍ତାତ୍ରେୟ। ଦତ୍ତାତ୍ରେୟ ଭାଗବତ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜଙ୍କୁ ଶିକ୍ଷା ଦେଇଛନ୍ତି, ଏକାଦଶ ସ୍କନ୍ଧରେ ଭଗବାନ ତାଙ୍କର ଶିକ୍ଷାକୁ ଉଦ୍ଧାର କରିଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି, ଚବିଶଟି ଗୁରୁ ତାଙ୍କର, ଏକାଦଶ ସ୍କନ୍ଧରେ ତାଙ୍କର ଛଅରୁ ଆଠ, ଏ ତିନୋଟି ଅଧ୍ୟାୟରେ ବର୍ଣ୍ଣନା, ସାତରୁ ଆଠ ନଅ ପର୍ଯ୍ୟନ୍ତ ଏ କଥା କୁହାଯାଇଛି। ତାପରେ ଆସିଲେ ଭଗବାନ ଯଜ୍ଞ, ସେ ହେଉଛନ୍ତି ଜଣେ ମନ୍ୱନ୍ତର ଅବତାର। ଯଜ୍ଞ ହେଉଛନ୍ତି ସ୍ୱାମୀଭୂ ମନୁଙ୍କ ସମୟରେ, ପ୍ରଥମ ମନୁ ହେଉଛନ୍ତି ସ୍ୱାମୀଭୂ ମନୁ, ତାଙ୍କ ସମୟରେ ସେ ଯଜ୍ଞ ରୂପରେ ଆସିଥିଲେ। ସ୍ୱାମୀଭୂ ମନୁ ତପସ୍ୟା କରୁଥିଲେ, ସେ ତପସ୍ୟା ପରେ ଭଗବାନ ଯେଉଁ ଆସିଲେ, ତାପରେ ସିଏ ଦଶରଥ ରୂପରେ ଆସିଲେ। ଆମର ରାମଚରିତ ମାନସରେ ଆମେ ପ୍ରଭୁ ମଧ୍ୟ କହୁଥିଲେ, ଆମେ ମଧ୍ୟ କହୁଥିଲୁ, ସେ ଆସିଥିଲେ ଦଶରଥ ମହାରାଜ, ସେ ସ୍ୱାମୀଭୂ ମନୁ। ତେଣୁ ଏ ଯଜ୍ଞ ରୂପରେ ଆସିଥିଲେ ଏବଂ ସେ ମଧ୍ୟ ଇନ୍ଦ୍ର ହେଇଥିଲେ। ତାଙ୍କ କଥା ସବୁ ଅଷ୍ଟମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଏ ମନ୍ୱନ୍ତର ଅବତାର ବିଷୟରେ ଅଷ୍ଟମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ଯେମିତି ଆମର ଇଲେକ୍ସନ୍ ଆସିବ, ସବୁ ଚେଞ୍ଜ ଚାଞ୍ଜ ହେଇଯିବ ସେଇଭଳି ଭାବରେ ମନ୍ୱନ୍ତର। ଏ ଭଗବାନଙ୍କର ଇଲେକ୍ସନ୍ ନୁହଁ, ସେଇଟା ସିଲେକ୍ସନ୍। କୋଟି କୋଟି ବର୍ଷ ପରେ କିଏ ଇନ୍ଦ୍ର ହେବେ, କିଏ ସପ୍ତର୍ଷି ହେବେ, କିଏ କ'ଣ ହେବେ, ସବୁବେଳେ ରଖିବ ଭଗବାନଙ୍କର ଏଭଳି ବ୍ୟବସ୍ଥା, ଆମେ ଚିନ୍ତା କରିପାରିବାନି। ବର୍ତ୍ତମାନ ଯୁଗରେ ଯେଉଁ ଇଲେକ୍ସନ୍ କରାଯାଉଛି, କ'ଣ ଭୋଟ ଦେଇକରି ପଇସା ନେଇକି ଭୋଟ ଦେଉଛନ୍ତି, ପୁଣି ବିଦାୟ କରିଦେଉଛନ୍ତି, ଏସବୁ କଥା। ଇଟ୍ ଇଜ୍ ଏଇଟା ହେଉଛି କ'ଣ ଧର୍ମର ଗ୍ଲାନି। ପ୍ରକୃତ ଧର୍ମ ହେଉଛି ରାଜତନ୍ତ୍ର, ସେଇଥିପାଇଁ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ନରାଣାଂଚ ନରାଧିପମ୍। ରାଜତନ୍ତ୍ର ହେଉଛି ପ୍ରକୃତ କ'ଣ ଶାସ୍ତ୍ର ଅନୁଭୂତ ଶାସନ ପଦ୍ଧତି। ଯାହା ହଉ, ଏ ଯେଉଁ ଆସିଲେ ଦତ୍ତାତ୍ରେୟ, ଏସବୁ ଆସିଲେ, ଏସବୁ ଶିକ୍ଷା ଦେଲେ। ତାପରେ ଆସିଲେ କିଏ ଯଜ୍ଞ ଆସିଲେ, ଏବଂ ତାପରେ ଆସିଲେ ଋଷଭଦେବ, ଭଗବାନ ଋଷଭଦେବ, ଯିଏକି ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ନାଭିଙ୍କର ପୁତ୍ର ଋଷଭଦେବ, ଭଗବାନଙ୍କର ଅବତାର ଇଏ ଋଷଭଦେବ, ତାଙ୍କର ଶହେ ପୁତ୍ର, ତାଙ୍କ ଭିତରେ ଜ୍ୟେଷ୍ଠ ହେଉଛନ୍ତି ଭରତ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ଆରମ୍ଭ ହୋଇକି ତାଙ୍କର ସବୁ ଶିକ୍ଷା ଦେଇଛନ୍ତି। ଏବଂ ଏ ଭରତଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ। ତା ପୂର୍ବରୁ ନାଭିଙ୍କର ଏବଂ ଋଷଭଦେବଙ୍କ ନାମ ଅନୁସାରେ ଏ ଦେଶର ନାମ ଥିଲା ଅଜନାଭବର୍ଷ। ତେଣୁ ତାଙ୍କର ବିଷୟରେ ସବୁ ବର୍ଣ୍ଣନା କରାଯାଇଛି, ଯଜ୍ଞ ଋଷଭଦେବ ପଞ୍ଚମ ସ୍କନ୍ଧ ତାଙ୍କର ଲୀଳା ସବୁ ଆସିବ। ତାପରେ ଆସିଲେ ପୃଥୁ ମହାରାଜ, ପୃଥୁ ମହାରାଜ ଭାଗବତ ଚତୁର୍ଥ ସ୍କନ୍ଧରେ ତାଙ୍କର ଲୀଳା ଆସିବ। ସିଏ ଆସୁଛନ୍ତି ଧ୍ରୁବ ମହାରାଜଙ୍କ ପରେ, ସେହି ସମ୍ପ୍ରଦାୟରେ ଆସୁଛନ୍ତି, ତାଙ୍କର ବଂଶ ପରମ୍ପରାରେ ଆସୁଛନ୍ତି। ବେଣ ଆସିଥିଲେ ଯିଏକି ସବୁ ପ୍ରକାର ଇଏ କରିଦେଲେ, ରିଭଲ୍ୟୁସନ୍ କରିଦେଲେ, ସବୁ ବନ୍ଧୁବାନ୍ଧବ କରିଦେଲେ ପୂଜାପୂଜି ସବୁ। ତାପରେ ତାଙ୍କ ଶରୀରରୁ ମନ୍ଥନ କରି ଆସିଲେ ପୃଥୁ, ଏ ଜଣେ ଭଗବାନ ଅବତାର, ଏ ପୃଥିବୀକୁ ଦୋହନ କଲେ, ଏସବୁ କଥା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ପୃଥୁଙ୍କର କଥା। ଇଏ ହେଉଛି ନଅ ଜଣଙ୍କ ଅବତାର କଥା କୁହାଗଲା। ଦଶରୁ ଚଉଦ ଏ ପାଞ୍ଚଟି ଅବତାର କୌଣସି ପିତାମାତା ନାହାନ୍ତି, ମନକୁ ମନକୁ ସବୁ ଆସନ୍ତି, ଯେମିତି ମୀନ ଆବିର୍ଭାବ ହେଇଗଲେ। ଅଷ୍ଟମ ସ୍କନ୍ଧ ଚବିଶ ଅଧ୍ୟାୟ ଦୁଇ ଜଣ ମୀନ ରୂପରେ ଆସିଛନ୍ତି, ଏବଂ ଯେଉଁ ଷଷ୍ଠ ମନୁଙ୍କ ସମୟରେ ଆସିଥିଲେ ସତ୍ୟ ରାଜା ସତ୍ୟବ୍ରତକୁ ଉଦ୍ଧାର କରିକିରି, ସେ ପରେ ସପ୍ତମ ମନୁଙ୍କ ବର୍ତ୍ତମାନ ସପ୍ତମ ମନୁଙ୍କ ସମୟରେ ସେ ବିବସ୍ୱାନଙ୍କ ପୁତ୍ର ହେଇକରି ଆସିଲେ ବୈବସ୍ୱତ ମନୁ। ବର୍ତ୍ତମାନ ସେହି ବୈବସ୍ୱତ ମନୁଙ୍କର ଅଠେଇଶତମ ଦ୍ୱାପର ଯାଇକରି କଳି ଚାଲିଛି, ତାଙ୍କର ଏକସ୍ତରୀଟି ଯୁଗ ରହିଛି, ଏସବୁ କଥା ରହିଛି। ତାପରେ ଆସିଲେ ଦଶ ନମ୍ବର ପରେ ଏଗାର ନମ୍ବର ଆସିଲେ କୁର୍ମ, ଭଗବାନ କୁର୍ମଦେବ, ଯିଏକି ସମୁଦ୍ର ମନ୍ଥନ ସମୟରେ ଆସିଥିଲେ। ଏବଂ କୁର୍ମଦେବଙ୍କ ଭାଗବତ ଅନ୍ତିମରେ ସୁତ ଗୋସ୍ୱାମୀ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ଦ୍ୱିତୀୟ ନମ୍ବର ଶ୍ଳୋକରେ ଏ ଭଗବାନ କୁର୍ମଦେବଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି। ଭଗବାନ ଯେଉଁ ନିଶ୍ୱାସ ଯେଉଁ କ'ଣ ଯେତେବେଳେ କେତେ ଯୋଜନ ସେ ରହିଛି, କେତେ ଯୋଜନ ମୋର ଭୁଲିଗଲାଣି, ସେ ଯୋଜନ ଯେଉଁ ସବୁ ରହିଛି, ଯେତେବେଳେ ତାଙ୍କର ପୃଷ୍ଠରେ ଘର୍ଷଣ କରାଯାଉଥିଲା, ସେ ନିଦ୍ରା ଯାଇଥିଲେ, ନିଦ୍ରା ଯାଇଥିଲେ। ଏବଂ ନିଦ୍ରା ଜଣେ ଗଲେ ତାଙ୍କର ଶ୍ୱାସ ଟିକେ ଅଧିକା ହୁଏ, ନିଶ୍ୱାସ ସବୁ ଅଧିକା ନିଅନ୍ତି, ଜୋରରେ ନିଶ୍ୱାସ ନିଅନ୍ତି। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ଅଧ୍ୟାପି ମଧ୍ୟ ସମୁଦ୍ରରେ ଯେଉଁ ଢେଉ ଆସୁଛି ସେଇ ଶ୍ୱାସ ପାଇ, ସେଇ ଶ୍ୱାସ ନୀଳ ପାଥିବ, ସେଇ ଶ୍ୱାସ ନୀଳ ଆମକୁ ରକ୍ଷା କରନ୍ତୁ କହିକିରି ଏ ଶ୍ଳୋକଟି କହିଛନ୍ତି। ଏ ଶ୍ଳୋକର ଭାଷାରେ ଆଚାର୍ଯ୍ୟମାନେ ଟୀକା କରନ୍ତି, ଯେଉଁଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାରେ କ'ଣ ଅମୃତ ବାହାରିଥିଲେ, ଭଗବାନ ମୋହିନ ରୂପରେ ଆସିକରି ଅସୁରମାନଙ୍କୁ ବଞ୍ଚନା କରିକି ଦେବତାମାନଙ୍କୁ ପ୍ରଦାନ କରିଥିଲେ, ସେହିଭଳି ଭାବରେ ଇଏ ଯେଉଁ ରହିଛନ୍ତି ଭଗବାନ, ଏ ଯେଉଁ ଆସୁଛନ୍ତି ଅମୃତ ଭାଗବତ ରୂପକ ଅମୃତ ବେଦ ସାଗରକୁ ମନ୍ଥନ କରିକିରି ଏ ଅମୃତ ରୂପକୁ ଯୁଷ୍ମାଭ୍ୟଂ ଦଦାତୁ, ଏ ସୁତ ଗୋସ୍ୱାମୀ ଶ୍ରୋତାମାନଙ୍କୁ ଆଶୀର୍ବାଦ ଦେଇଛନ୍ତି। ଭକ୍ତ ଏବଂ ଅସୁରମାନଙ୍କୁ ବଞ୍ଚନା କରିକିରି ଏ ଅଭକ୍ତ ଏବଂ ଅସୁରମାନଙ୍କୁ ବଞ୍ଚନା କରିକିରି ଭକ୍ତମାନଙ୍କୁ ପ୍ରଦାନ କରନ୍ତୁ, ଏଭଳି ଭାବରେ ଆପଣ ନିୟମ ଗ୍ରହଣ କରନ୍ତୁ, ଏଭଳି ଆଶୀର୍ବାଦ ଦେଇଛନ୍ତି। ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ 2 ନମ୍ବର ଶ୍ଳୋକରେ ଇଏ ହେଉଛି ଭଗବାନ କର୍ମଦେବ। ତାପରେ 12 ନମ୍ବର ଆସିଲେ କିଏ, 10, 11, 12 ହେଉଛନ୍ତି କିଏ ନା ଧନ୍ୱନ୍ତରୀ, ଯିଏକି ଆୟୁର୍ବେଦ ରଚନା କରିଛନ୍ତି, ଆୟୁର୍ବେଦ ଡକ୍ଟର ସବୁ ରହିଛନ୍ତି, ଆୟୁର୍ବେଦ ସିଏ ଆୟୁର୍ବେଦ ଦିଗ୍ ଏଇ ସମୁଦ୍ର ମନ୍ଥନ ଲୀଳାରେ ସବୁ ଆସିଥିଲେ, ଆୟୁର୍ବେଦ ରଚନା କରିଯାଉଛନ୍ତି ସିଏ। ତାପରେ ଆସିଲେ କିଏ ନା ଭଗବାନ ଭଗବତୀ ହେଉଛନ୍ତି ବହିନୀ, ବହିନୀ ଅବତାର ଦେଖିକିରି ଶିବଜୀ ମଧ୍ୟ ମୋହିତ ହେଇଗଲେ। ଶିବଜୀ ତ 8 ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଶୁକଦେବ ଗୋସ୍ୱାମୀ ଯେତେବେଳେ ଏ ଲୀଳାଟି ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ କହୁଛନ୍ତି ଏ ଶ୍ଲୋକଟି, ସେଇ ଆମକୁ କୃପା କରନ୍ତୁ। ଅସତ୍ ଅବିଶ୍ରାଂଘ୍ରିଂ ଭାବଗମ୍ୟମ୍ ପ୍ରବନାନ୍ ଅମୃତମରବର୍ଜ୍ୟା ଆସିନ୍ଧୁ ମଧ୍ୟମ କପଟ ଯୁବତୀ ବେଶ ମୋହଞ୍ଜ ସୁରହାରିଂ ତମଙ୍ଗ ଉପସୁତାନ କାମପୁରମ୍ ନତସ୍ମି। ସେହି କପଟ ମୁରା ଏସବୁ କପଟ ଯୁବତୀ ଯିଏ ଆସିଥିଲେ ସିଏ ଆମକୁ ରକ୍ଷା କରନ୍ତୁ, ତମଙ୍ଗ ଆମେ ଆପଣଙ୍କର ଶରଣ ଯାଉଛୁ, ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି। 8 ସ୍କନ୍ଧ 12 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏ ଶ୍ଲୋକଟି କହିଛନ୍ତି ମୋହିନୀ। ତାପରେ ଆସିଲେ ଏଇ ଯେଉଁ 5 ଅବତାର 9 ରୁ 13 ନମ୍ବର ଆସିଲେ ଭଗବାନ ନୃସିଂହଦେବ, ଯାହାଙ୍କ ବିଷୟରେ 7 ସ୍କନ୍ଧରେ ପୁରା ବର୍ଣ୍ଣନା କରାଯାଇଛି। 7 ସ୍କନ୍ଧ ହେଉଛି ଉତ୍ତେହ କ'ଣ କର୍ମବାସନା, ଏ କର୍ମ ପ୍ରହ୍ଲାଦ ଏବଂ ହିରଣ୍ୟକଶିପୁ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ ନୃସିଂହଦେବ। ଆମେ ସବୁଦିନ ନୃସିଂହଦେବଙ୍କର ବନ୍ଦନା କରୁଛେ, ତେଣୁ ଇଏ ହେଲା। ପରେ 14 ଆରମ୍ଭ ହେଲା ଭଗବାନ ବାମନ ଦେବ, ବାମନ ଦେବଙ୍କ ଲୀଳାକୁ 8 ସ୍କନ୍ଧ 15 ରୁ 23 କେତେ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବାମନ ଦେବ ହେଉଛନ୍ତି ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ଆସିଥିଲେ ଏବଂ ବଳି ଯେଉଁ ସ୍ୱର୍ଗ ଆରୋହଣ କରିଥିଲେ ତାଙ୍କଠୁ ନେଇଗଲେ, ଭିକ୍ଷା କରି ନେଇଗଲେ, 86 ବିକ୍ରମଣୀ ବଳି ମଧୁତ ବାମନ, ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ଆସିଲେ କିଏ 15 ନମ୍ବର ପରେ 16 ନମ୍ବର ଆସନ୍ତି ବଳି ମହାରାଜ, ପରେ 16 ନମ୍ବର ଆସନ୍ତି କିଏ ନା ଭୃଗୁପତି ପରଶୁରାମ, ଆମେ ଶୁଣୁଥିଲେ କହୁଥିଲେ ଏଭଳି ଭାବରେ ସେ 21 ବାହାର କ୍ଷତ୍ରିୟକୁ ନିଧନ କରିଥିଲେ। ଏବଂ 17 ଅବତାର ହେଉଛନ୍ତି ଭଗବାନ ବ୍ୟାସଦେବ, ଯିଏକି ପରାଶର ଏବଂ ସତ୍ୟବତୀଙ୍କ ପୁତ୍ର ବ୍ୟାସଦେବ ଆମର ରଚନା କରିଛନ୍ତି। ଋଷି ଋଣ ଆମ ପାଖରେ ରହିଛି, ଆମେ ଯଦି ଅଧ୍ୟୟନ କରିବା ସେ ଋଷି ଋଣରୁ ମୁକ୍ତ ହେବା। କେତେ ବଡ଼ ଆମକୁ ଦାନ କରିଛନ୍ତି ସିଏ, ଭଗବତ ଧାମ ଯିବା ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି, ଆମେ କିନ୍ତୁ ଗ୍ରହଣ ନକଲେ କେମିତି ଇଏ କରିବା ଯିବା। 17 ଅବତାର, 18 ଅବତାର ହେଉଛନ୍ତି ଭଗବାନ ରାମଚନ୍ଦ୍ର, ରାମଚନ୍ଦ୍ର କଥା ଆପଣମାନେ ଶୁଣୁଛନ୍ତି, ରାମଚନ୍ଦ୍ର ଆମେ ତ ସବୁଦିନ ଚାଲିଛି, ରାମଚନ୍ଦ୍ର ସ୍ତୁତି ଚାଲିଛି। 19 ଏବଂ 20 ଅବତାର ହେଉଛନ୍ତି ବଳରାମ ଏବଂ କୃଷ୍ଣ, ତାଙ୍କ ବିଷୟରେ ଭାଗବତ 10 ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। 21 ସ୍କନ୍ଧରେ ମଧ୍ୟ ଭଗବାନ ଉଦ୍ଧବଙ୍କୁ ସବୁ ଶିକ୍ଷା ଦେଇଛନ୍ତି। 21 ଅବତାର ହେଉଛନ୍ତି ବୁଦ୍ଧଦେବ, ନିନ୍ଦ ଶ୍ରୀ ଯଜ୍ଞ ବିଧେ ରହ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁଘାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ। ଏଭଳି ଅବସ୍ଥା ଆସିଗଲେ ଲୋକମାନେ ଯାହା ନାରଦମାନେ କହିଥିଲେ ବୁଦ୍ଧ ବ୍ୟାସଦେବଙ୍କୁ ତାହା ହିଁ ହେଲା। ତମେ ଯେଉଁ ଏଇଭଳି ଭାବରେ ଏସବୁ ଶାସ୍ତ୍ର ରଚନା କଲ ଯୁଗୁପ୍ସିତମ ଧର୍ମକୃତେ, ତମେ ଏଇ ଯେଉଁ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କରିଛ ଲୋକମାନେ ବୁଝିପାରିବେ ନାହିଁ, ଏଥିରେ ସବୁ ବେଦ ପଶୁବଳି ଏଥିରେ ସବୁ ବ୍ୟବସ୍ଥା କରାଯାଇଛି, ଲୋକମାନେ ବୁଝିପାରିବେ ନାହିଁ, ବେଦର ଦୁଆଇ ଦେଇକରି ଖାଲି ଯଥେଷ୍ଟ ଭାବରେ ପଶୁ ହତ୍ୟା କରିବେ। କିନ୍ତୁ ଭଗବାନଙ୍କର ଜଣେ ଅବତାର ହେଉଛନ୍ତି ବୁଦ୍ଧଦେବ, ଆମେ ବୁଦ୍ଧଦେବ ଭଗବାନ ଅବତାର ବିଷୟରେ ଗ୍ରହଣ କରୁଛେ। କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗତ ବିଷୟରେ ନିନ୍ଦା କରିଦେଲେ, ତେଣୁ ସେ ସମୟରେ ଆବଶ୍ୟକତା ଥିଲା, ତେଣୁ ଭଗବାନ ପଠେଇଲେ ଶଙ୍କରାଚାର୍ଯ୍ୟଙ୍କୁ ପଠେଇଲେ ମାୟାବାଦ, ସେତେବେଳେ ଆବଶ୍ୟକତା ଥିଲା ମାୟାବାଦ ଶଙ୍କରାଚାର୍ଯ୍ୟ, କାରଣ ଆମ ବୈଦିକ ଧର୍ମ ଲୋପ ପାଇଯାଇଥିଲା। ସେଥିପାଇଁ ଶଙ୍କରାଚାର୍ଯ୍ୟ ଆସିକିରି କ'ଣ ଏଇଟା କୁହାଯାଇଛି, ଭଗବାନ କହିଛନ୍ତି ଏଇଟା ଶିବଜୀ କହୁଛନ୍ତି, ମାୟାବାଦ ଅସତ୍ ଶାସ୍ତ୍ରଂ ପ୍ରଚ୍ଛନ୍ନ ବୌଦ୍ଧମ ଉଚ୍ଚତେ ମୟବେତା କଳୌ ଦେବୀ ମୟବେତା ଭିଦା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତିନି। ଭଗବାନ ଏଇ ଶିବଜୀ କହୁଛନ୍ତି ମୁଁ ଆସିଛି ଶଙ୍କରାଚାର୍ଯ୍ୟ ରୂପରେ ଆସିକିରି, ପ୍ରଭୁ କହୁଥିଲେ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ 36 କରିଥିଲେ, ତାଙ୍କର ଲାଇଫ୍ ସ୍ପାନ୍ ଥିଲା 36 କିନ୍ତୁ ଗୋଟେ ରିଭଲ୍ୟୁସନ୍ ଆଣିଥିଲେ ଆମର ବୈଦିକ ଧର୍ମକୁ, ଲୋପ କରିଥିଲେ ବୁଦ୍ଧମାନେ ବୁଦ୍ଧ ଧର୍ମକୁ ଲୋପ କରିଦେଲେ, ଆମର ବୈଦିକ ଧର୍ମକୁ ସ୍ଥାପନ କଲେ, କିନ୍ତୁ ସେ ସମୟରେ ଉପଯୁକ୍ତ ପରିସ୍ଥିତି ନଥିଲା ବେଦର ଯେଉଁ ମୁଖ୍ୟ ଅର୍ଥକୁ ସ୍ଥାପନ କରିବା ପାଇଁ, ତେଣୁ ଆମ ବୈଷ୍ଣବ ଧର୍ମ ଆସିଲା ଲେଟେଷ୍ଟ, ଏଇଟା ହେଉଛି ସବୁଠୁ ଲେଟେଷ୍ଟ ବୈଷ୍ଣବ ଧର୍ମ। ମହାପ୍ରଭୁ ଆସିଲେ, ସ୍ୱୟଂ ଭଗବାନ ଆସିଲେ। ତାଙ୍କ ପୂର୍ବରୁ ଯେଉଁ ମାଧବେନ୍ଦ୍ର ପୁରୀ ଇତ୍ୟାଦି ଏ ବୈଷ୍ଣବ ଧର୍ମ ଆରମ୍ଭ ହୋଇଥିଲା, ଗୋଟେ ପୁଷ୍ପ ଭଳି କଢ଼ି ଉପରେ ଆସିଥିଲା ମାଧବେନ୍ଦ୍ର ପୁରୀ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଆସି ସେଇଟା ପୂର୍ଣ୍ଣ ପ୍ରସ୍ଫୁଟିତ କଲେ ଏବଂ ପ୍ରଭୁପାଦ ମହାରାଜ ତାକୁ ବିସ୍ତାରିତ କରିଦେଲେ ସାରା ପୃଥିବୀରେ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଆଜିକାଲି ଆଜି ସାରା ପୃଥିବୀରେ ଏଇ ବୈଷ୍ଣବ ଧର୍ମ ସ୍ଥାପିତ ହୋଇଛି, 10,000 ବର୍ଷ ଧରି ଚାଲିବ। କେତେ ମହାପୁରୁଷ ଦେଖନ୍ତୁ, ପ୍ରଭୁପାଦ ମହାରାଜ କେତେ ବଡ଼ ଭାଗ୍ୟ ଆମେ ଏଇ ସଂସ୍ଥାରେ ଆସିଛେ। 10,000 ଭବିଷ୍ୟତବାଣୀ ଦେଇଯାଇଛନ୍ତି, 10,000 ବର୍ଷ ଧରି ଚାଲିବ। ଯାହା ହଉ, ଇଏ ହେଉଛନ୍ତି ତାହାପରେ ଆମର ବୈଷ୍ଣବ ଧର୍ମ ଆସିଲା। ଯାହା ହଉ, ଏ କଥା ଆସିଲା କ'ଣ ବୁଦ୍ଧଦେବଙ୍କ ପାଖରୁ, ଏ ବୁଦ୍ଧଦେବ ଆବଶ୍ୟକତା ଥିଲା ସେଠି। ଏବଂ ତାହାପରେ ଆସିଲେ କଳ୍କି, ବର୍ତ୍ତମାନ ଏଇଠି ଆସି କଳ୍କି, ଏ 22ତମ ଅବତାର କଳ୍କି। ଏଇଭଳି ଭାବରେ 22ଟି ଅବତାର ବିଷୟରେ କହିକିରି ସୁତ ଗୋସ୍ୱାମୀ କହୁଛନ୍ତି, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ, ଏତେ ଚାଂଶ କଳା ପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରହରି ବ୍ୟାକୁଳଂ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ। ଲୋକମାନେ ଜାଣିପାରିବେ ନାହିଁ ବିଭିନ୍ନ ଅବତାର ବିଷୟରେ। ଆମେ ଗୋଟେ କଥା ରହିଛି, ଜଣେ ଫରେନର୍ ଜଣଙ୍କୁ ଆମର ବିବାଦ ଚାଲିଥିଲା, ଆମର ପ୍ରକୃତ ଭଗବାନ କିଏ? ଅବଶ୍ୟ ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଭଗବାନ କିଏ, ଆମର ଭାଗବତ 10ସ୍କନ୍ଧ 99 ବର୍ଣ୍ଣନା କରାଯାଇଛି। ଭୃଗୁ ପରୀକ୍ଷା କରି କହିଛନ୍ତି ପ୍ରକୃତ ଭଗବାନ ହେଉଛନ୍ତି ବିଷ୍ଣୁ, କିନ୍ତୁ ସିଏ ଯେଉଁ ପରୀକ୍ଷା କଲେ ଅଲଗା ପ୍ରକାର ପରୀକ୍ଷା କଲେ, ତାଙ୍କର ଶାସ୍ତ୍ର ଜ୍ଞାନ ନାହିଁ, କିନ୍ତୁ ସେ କହିଲେ ତମର ସେ ଫଟୋ ଆଣ ମୁଁ ଦେଖିବି କିଏ ସେ ଫଟୋ ଆଣିଲେ। ଦୁର୍ଗା କାଳୀ ଗଣେଶ ଇତ୍ୟାଦି ବିଭିନ୍ନ ବ୍ରହ୍ମା ଶିବ ଇତ୍ୟାଦି ସମସ୍ତଙ୍କୁ ନେଲେ, ବିଷ୍ଣୁ ସମସ୍ତଙ୍କୁ ନେଲେ, ସମସ୍ତଙ୍କର ଆୟୁଧ ଅଛି, କିନ୍ତୁ କୃଷ୍ଣ ବାଞ୍ଚରୀ ବଜାଉଛନ୍ତି, କହିଲେ ଇଏ ହେଉଛନ୍ତି ଭଗବାନ, ଆଙ୍କର କୌଣସି ଭୟ ନାହିଁ। ଦେଖନ୍ତୁ କମନ୍ ସେନ୍ସରେ ସେ ନିର୍ଣ୍ଣୟ କରିଦେଲେ କିଏ ଭଗବାନ। ଆମେ ଶାସ୍ତ୍ର ଅଧ୍ୟୟନ କରି ସେଟା ପାଇବା, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ଇଏ ହେଉଛନ୍ତି ଈଶ୍ୱର ପରମ, ଈଶ୍ୱର ପରମ କୃଷ୍ଣ। ସେଥିପାଇଁ ଆମର ଆମେ ସେଦିନ କହୁଥିଲୁ ଆମର ସଂସ୍ଥାର ନାମ ହେଉଛି କୃଷ୍ଣ ଚେତନା ସଂଘ। ତେଣୁ ଅବତାର ମାନ ବିଷୟରେ ଏଭଳି ଭାବେ କୁହାଯାଇଛି। ଏଇଭଳି ଭାବରେ 6ଟି ପ୍ରଶ୍ନର ଉତ୍ତର ଆସିବ ତୃତୀୟ ଅଧ୍ୟାୟରେ କହିକିରି, ତାପରେ ତାକୁ ବିସ୍ତାର କରାଯିବ। ତେଣୁ ଆମେ ସଂକ୍ଷେପ କଥା କହିଦେଲେ, ହଁ, ଷଷ୍ଠ ପ୍ରଶ୍ନର ଉତ୍ତର ରହିଛି କ'ଣ ନା, ଷଷ୍ଠ ପ୍ରଶ୍ନ ହେଉଛି ବୃହି, ଆଜି କହିଲି ଯେଉଁଟା 1:23 ବୃହି ଯୋଗେଶ୍ୱରେ କୃଷ୍ଣେ ଧର୍ମଣି ବ୍ରହ୍ମଣି ଧର୍ମ ବ୍ରହ୍ମଣି ସ୍ୱାଙ୍କ ଆଷ୍ଟା ଅଧୁନ ପେଦେ ଧର୍ମଙ୍କ ଶରଣଙ୍ଗତ, ଧର୍ମ କାହାର ଶରଣରେ ଗଲା ଗଲେ? ତାହାର ଉତ୍ତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 43 ଶ୍ଳୋକରେ କୁହାଯିବ, କୃଷ୍ଣେ ସ୍ୱଧାମ ପ୍ରଗତେ ଧର୍ମ ଜ୍ଞାନାଦି ବିଷ କଳୁ ନଷ୍ଟ ଦୃଶ୍ୟାମୀ ଏସ ପୁରାଣ ଆର୍କ ଧୁନଦିତ। ଏ ଭାଗବତମ ହେଉଛି, ଭାଗବତମରେ ଧର୍ମକୁ ଆଶ୍ରୟ ନେଇଛନ୍ତି। ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଚାଲିଗଲେ ଏ ଭାଗବତରେ ସେଠୁ ତିରୋବଧାନ ହେଇକରି ଭାଗବତମରେ ଆବିର୍ଭାବ ହେଲେ। ତେଣୁ ଭାଗବତ ଶାସ୍ତ୍ର କେତେ ମହା ଶାସ୍ତ୍ର, ପ୍ରଭୁପାଦ ମହାରାଜ କୃପାରୁ ଆମେ ସବୁଦିନ ଘଣ୍ଟାଟେ ଗୋଟେ ସ୍ୱାଧ୍ୟାୟ କରୁଛେ, ଆଲୋଚନା ଶ୍ରବଣ କରୁଛେ, ଚିନ୍ତା କରୁଛେ। ଆମର ବିଭିନ୍ନ ପ୍ରକାର ଦୋଷ ତ୍ରୁଟି ଥିଲେ ମଧ୍ୟ ଆମେ ସେଇ ଭଗବାନଙ୍କ କଥା କହୁଛେ, ଭାଗବତଙ୍କ କଥା କହୁଛେ, ପ୍ରଭୁପାଦଙ୍କର ଧାରାକୁ ବଜେଇ ରଖୁଛେ। ଆମେ ଅଧିକାଂଶ ବିଭିନ୍ନ ସ୍ଥାନରେ ଭାଗବତ କୁହାଯାଉ ନାହିଁ, ବହୁତ ମନ୍ଦିର ଅଛି ଭାଗବତ କୁହାଯାଉ ନାହିଁ, କିନ୍ତୁ ଆମର ଗୁରୁଦେବଙ୍କ କୃପାରୁ ପ୍ରଭୁପାଦଙ୍କ କୃପାରୁ ଆମେ ସବୁଦିନେ ଭାଗବତ ଚାଲିଛନ୍ତି। ଖାଲି କଥାରେ କୁହାଯାଉ ମାନେ ଖାଲି ଯେ ଏଇଠିକାର କୁହାଯାଉଛି ତାହା ନୁହଁ, ସମସ୍ତେ ୟୁଟ୍ୟୁବ ମାଧ୍ୟମରେ ପ୍ରସାର କରାଯାଉ, ସାରା ପୃଥିବୀରେ ଲୋକମାନେ ଦେଖୁଛନ୍ତି, ସାରା ପୃଥିବୀରେ। ତେଣୁ ଏଇଭଳି ଭାବେ ଆମ କଥାକୁ ଏଠି ବିଶ୍ରାମ ଦେବା, ପୁଣି ଯାଇ 3 ଆରମ୍ଭ କରିବା ଦ୍ୱିତୀୟ ଅଧ୍ୟାୟରୁ ବିସ୍ତାର ଭାବରେ। ତେଣୁ ମୋର ଯଦି କିଛି ଭୁଲ ଭାଲ ଥିବ ଆମେ କ୍ଷମା ଦେବେ। ତେଣୁ ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌରବ କି, ଜୟ ପୂର୍ଣ୍ଣମାନନ୍ଦେ।